नमो भगवते वासुदेवाय। श्रीमद भगवत गीतार द्वितीय अध्याय रामायण श्रवण करुथिले किभले अर्जुन तांकर जुक्ति को प्रथम अध्याय स्थापित करिसन वेद धर्म द्वारा नीति धर्म द्वारा से नीति धर्म को काटिकी वेद धर्म को स्थापन करिसन। वर्तमान भगवान वेद धर्म को काटिकी आत्मधर्म को स्थापन करि जे जो स्तर में अच्छे से धर्मटा पालन करा पड़ो कि वैष्णव धर्म जो आम महाप्रभु जो आसिक विशेषकर शिक्षा दे महाप्रभु केवल आत्मधर्म पी आत्मधर्मटा प्रीतिपूर्ण भाव लोक मैंने पूर्व जानते हैं मुक्ति मुक्ति हवा उद्धार केमी पाइबा ये जानते हैं संसार मायार केमी उद्धार पाइबा महाप्रभु आसिक आमको मुक्ति शब्द को महाप्रभु तर भक्त मान भी सार्वम भट्टाचार्य जी मुक्ति शब्द को घृणा भी करते प्रेम भक्ति आमर सब प्रेम भक्ति आत्मधर्म अहेतुकी अप्रतिहता नित्य धर्म को काटिकी जिते बड़े वेद धर्म को स्थापन कले बर्तमान भगवान वेद धर्म को काटिकी आत्मधर्म को स्थापन करते शुणुले कि दुर्बलता अच्छे कि पितामह भीष्म द्रोण एवं कौरव पक्ष को ଗୋଟେ ଆଳ ନଉଛନ୍ତି ମୁଁ କ୍ଷତ୍ରିୟ ମୁଁ କ୍ଷମା କରୁଛି ମୁଁ ଉଦାର କରୁଛି ମୁଁ ତାଙ୍କର ଅବସ୍ଥା ଦେଖିକି ମୋତେ ଦୟା ଲାଗୁଛି ଏଟା ଦୁର୍ବଳତା। ଜୀବ ଯେତେ ନୀତିବାନ ହଉ ଯେତେ କର୍ତ୍ତବ୍ୟ ପରାୟଣ ହଉ ଯେତେ ଜ୍ଞାନବାନ ହଉ କୃଷ୍ଣଙ୍କୁ ଭଜନ ନ କରିବା ତାର ଆଳରେ ସେ କୌଣସି ଗୋଟେ କାର୍ଯ୍ୟ ଦେଖିବାଟା ତାର ଦୁର୍ବଳତା। ସେ କହିପାରିବେନି ମୋର ବାପାର ଦେହ ଅସୁବିଧା ଅଛି ମୁଁ ଭଜନ କରିବିନି ଏଟା ବି ତାର ଦୁର୍ବଳତା କାରଣ ବାପାଙ୍କୁ ବି ଦିନେ ଯିବାକୁ ପଡ଼ିବ ଆମକୁ ବି ଦିନେ ଯିବା କୃଷ୍ଣ ଭକ୍ତିରେ କୌଣସି କମ୍ପ୍ରମାଇଜ୍ ନାହିଁ ଏଥିରେ କୌଣସି କୌଣସି ପ୍ରକାର ଆପୋଷ ମିଳାମିଶା ଗୋଟେ କୁହାଯାଏ ଶବ୍ଦ ଅଛି ଆମର ଏଥିରେ ଆପୋଷ ମିଳାମିଶାର କଥା ନାହିଁ କାହିଁକି ଆମେ ବହୁ ଜନ୍ମ ବିତେଇଲା ପରେ ମାନବ ଜନ୍ମ ପାଇଛେ ଆଉ ଏ ଶରୀର ମିଳିବନି ଆଉ ଯଦି ଶରୀର ମିଳିବ କେଉଁ ଗତି ହେବ କର୍ମାନ ହିସାବରେ ଗତି ପୁଣି ସେଥିରେ ସେହି ସମୟରେ ଆମେ ଭକ୍ତି କରିପାରିବା ତାର କିଛି ସ୍ଥିରତା ନାହିଁ। ଇଏ ବିଶେଷ କରି ଭକ୍ତମାନଙ୍କ ପାଇଁ ଆମେ କୌଣସି ହିସାବରେ ଆପୋଷ ଜଗତର କୌଣସି କାର୍ଯ୍ୟ ଆମ ପାଇଁ ଗୁରୁତ୍ୱ ନୁହେଁ ଆଉ ଯେତେ କାର୍ଯ୍ୟ ରହିଛି ସେଗୁଡ଼ିକ କେବଳ ଆମେ କରିବାକୁ ପଡ଼ୁଛି କାହିଁକିନା ବ୍ୟବହାରିକ ଜୀବନ ସ୍ତ୍ରୀ ଛୁଆ ପିଲା ଅଛନ୍ତି ଏ ଶରୀର ତ ରହିଲେ ଆମେ ଭଜନ କରିବା ଭଜନ କରିବା ପାଇଁ ଆମେ କାର୍ଯ୍ୟ କରୁଛେ କାର୍ଯ୍ୟଟା ଆମର ଇମ୍ପୋର୍ଟାଣ୍ଟ ନୁହେଁ ଯଦି ଆମର ଭଜନ ନହେଲା ସେ କାର୍ଯ୍ୟ କରିବା ଆମର କିଛି ଲାଭ ହେବେ ନାହିଁ। ଖାଲି ମାନବ ଜନ୍ମରେ ଗୋଟିଏ ଲାଭ ଆମେ ଏଥିପାଇଁ ଶରୀରଟା ମିଳିଛି କିନ୍ତୁ ଉଦ୍ଧାର ହେବା ଏ ଶରୀର ବନ୍ଧନରୁ ଉଦ୍ଧାର ହେବା ଆମେ କାର୍ଯ୍ୟଟାକୁ ଯେତେ ସୁନ୍ଦର ଭାବରେ କଲେ ବି ସେଥିରେ ଯଦି ହରିଭକ୍ତି ହଉନି ସେଥିରେ ଆମକୁ କିଛି ଲାଭ ହବନି। ଆମେ ପରଫେକ୍ଟ ଯେମିତି ବାହାର ନୀତି ଲୋକମାନେ କ'ଣ କହନ୍ତି ଆମେ ଆମ କର୍ମ କର୍ମବାଦୀ ମାନେ ସବୁବେଳେ କର୍ମକୁ ପ୍ରତିଷ୍ଠା କରନ୍ତି ନା ଆଉ କର୍ମ ହିଁ ଭଗବାନ। ତୁମେ ଯେତେ ସୁନ୍ଦର କର୍ମ କଲେ ବି କର୍ମର ପ୍ରତିକ୍ରିୟା ରହିଛି ଏବଂ କର୍ମ କେବେ କାହାକୁ ଉଦ୍ଧାର କରିପାରିବନି ଜଗତରୁ। କର୍ମ ହେଉଛି ସ୍ୱୟଂ ଜଟିଳ କର୍ମର କର୍ମ ଦ୍ୱାରା କେବେ ତୁମେ ସଫଳତା ଲାଭ କରିପାରିବେନି କର୍ମ ଯୋଗ ଦ୍ୱାରା ପୁଣି ସେ କର୍ମଯୋଗ ନିଷ୍କାମ କର୍ମଯୋଗ ଯେମିତି ଅର୍ଜୁନଙ୍କର କର୍ମ ହେଲା ଯୁଦ୍ଧ କରିବା ବର୍ତ୍ତମାନ ଯୁଦ୍ଧ କରୁଛନ୍ତି କେମିତି ଯୁଦ୍ଧ କରୁଛନ୍ତି କାମନା ରଖି ଯୁଦ୍ଧ କରୁନାହାନ୍ତି ନିଷ୍କାମ ହେଇକି ଯୁଦ୍ଧ କରୁଛନ୍ତି କାହା ପାଇଁ ଯୁଦ୍ଧ କରୁଛନ୍ତି କୃଷ୍ଣଙ୍କ ପାଇଁ ଯୁଦ୍ଧ କରୁଛନ୍ତି ତ ଏଇଟା ଭକ୍ତି ହେଇଗଲା। କର୍ମ କରିବାକୁ ପଡ଼ିବ କର୍ମ ନ କରିକି ବସିପାରିବେନି କିନ୍ତୁ କର୍ମ ଯୋଗ କରାଯାଉଛି ତାପରେ ଶରୀର ପାଇଁ କାହିଁକି ଶରୀର ନା ଶରୀର ରକ୍ଷା କରିବା କାହିଁକି ରକ୍ଷା କରିବା ଭକ୍ତି ପାଇଁ ନହେଲେ ଆବଶ୍ୟକ ନାହିଁ ଏତେ କଷ୍ଟ କରିକି ମାନବ ଜନ୍ମରେ ଏତେ ଶ୍ରମ କରିବା କ'ଣ ଗଣ୍ଡେ ଖାଇବା ପାଇଁ ଯେମିତି ହେଲେ ଭୋଜନ ମିଳିଯିବ ମୁଖ ଦେବା ଲୋକ ଭୋଜନ ରଖିଛି କିଛି ଆବଶ୍ୟକ ଚିନ୍ତା କରିବା ଦରକାର ନାହିଁ। ଗଭର୍ଣ୍ଣମେଣ୍ଟ ଯଦି ମାଗଣା ଖାଇବାକୁ ଦେଇପାରୁଛି ଆମକୁ ଭଗବାନ ଆମର ଗଭର୍ଣ୍ଣମେଣ୍ଟ କି ନାହିଁ ନା କ'ଣ ଏ ପାଞ୍ଚ ବର୍ଷରେ ଆସିକି ଏମାନେ ଲୋକଙ୍କୁ ଖାଇବାକୁ ଦେଇଦେଉଛନ୍ତି ସେ ଗରିବ ହେଉଛନ୍ତି ଆଜି ଯିଏ ଅନାଦିକାଳରୁ ଜୀବକୁ ଚଳେଇକି ଆଣୁଛି ଗଭର୍ଣ୍ଣମେଣ୍ଟ କ'ଣ ସମୁଦ୍ରରେ ମାଛମାନଙ୍କୁ ଖାଇବାକୁ ଦେଉଛି ଆକାଶରେ ପକ୍ଷୀମାନଙ୍କୁ ଖାଇବାକୁ ଦେଉଛି ବଣ ଜଙ୍ଗଲରେ ବାଘମାନଙ୍କୁ ଖାଇବାକୁ ଦେଉଛି ତାଙ୍କୁ କିଏ ବଞ୍ଚେଇକି ରଖିଛି ତାଙ୍କୁ ଯଦି ଭଗବାନ ବଞ୍ଚେଇକି ରଖିଛନ୍ତି ଆମକୁ ଭଗବାନ ବଞ୍ଚେଇବେ ଆମର କର୍ତ୍ତବ୍ୟ ହେଉଛି କୃଷ୍ଣଙ୍କୁ ଭଜନ କରିବା ସେଥିରେ କୌଣସି ପ୍ରକାର କମ୍ପ୍ରମାଇଜ୍ କରାହବନି ଏଇଟା ଭଗବାନ ଏଇଟା ପ୍ରତିପାଦ କରାଇପାରିବ। ତୁମର ଦୁର୍ବଳତା ହଉ ତୁମେ କାହିଁକି ଗୋଟେ କ୍ଲୁ ନଉଛ ମୁଁ ଯୁଦ୍ଧ କରିବିନି କାହିଁକି ଦୁର୍ବଳତାରେ ଦେଖୁଛି ଦୁର୍ବଳତାଟା କ'ଣ ସେ ଦୁର୍ବଳତା ଗୋଟେ ଦୃଢ଼ପୂର୍ଣ୍ଣ ଯୁକ୍ତି ଭାରି ଦୃଢ଼ ଯୁକ୍ତି ନା କ'ଣ ଗୁରୁଜନ ଆଉ ଏମାନେ ସମ୍ବନ୍ଧୀ ଦୁଇଟାକୁ ଦେଖୁଛୁ ଗୁରୁଜନ କିଏ ପିତାମହ ଭୀଷ୍ମ ଦ୍ରୋଣାଚାର୍ଯ୍ୟ କୃପାଚାର୍ଯ୍ୟ ଆଉ ସମ୍ବନ୍ଧୀ କିଏ ନିଜ ଭାଇ ଦୁର୍ଯ୍ୟୋଧନ ଭଗବାନ ସେଇଟାକୁ କାଟିବେ ବର୍ତ୍ତମାନ ନାଇଁ ନାଇଁ ଅର୍ଜୁନ ଏଇଟା ଦୁର୍ବଳତା, ଜୀବନରେ ସବୁବେଳେ ଦୁର୍ବଳତା ରହିବ, ସବୁବେଳେ ଗୋଟେ ଦୁର୍ବଳତା କ'ଣ ଭାବିଲେ ବୁଝିପାରୁନି କି ନାହିଁ, କାହାର ପୁଅ ପ୍ରତି ନାଇଁ କି, ତାର ପୁଅ ରହିଲା ତାର ପୁଅ ପ୍ରତି ଭଲ, ମୋ ପୁଅ ମୋର ପୁଅ ପ୍ରତି, କାହାର ପୁଅ ନାହିଁ ତାର ଝିଅ, ତାର ଝିଅ ପ୍ରତି ଦୁର୍ବଳତା, କାହାର ଭୋଜନ ପ୍ରତି ଦୁର୍ବଳତା, କାଲି କହୁଥିଲା ମୁଁ ଯାହାର ଶରୀର ଅଛି ତାର କାହାର ନା କାହା ପ୍ରତି, କାହାର ଧନ ପ୍ରତି ଦୁର୍ବଳତା, କାହାର ସ୍ତ୍ରୀ ପ୍ରତି ଦୁର୍ବଳତା, ଏ ଦୁର୍ବଳତା ଗୋଟେ ରହିବ। ଏ ଦୁର୍ବଳତାକୁ ଆତ୍ମଜ୍ଞାନ ଦ୍ୱାରା ହିଁ କେବଳ ବିଦୃତ କରିବ। ଆତ୍ମଜ୍ଞାନ ପ୍ରାପ୍ତ ନହେଲେ ତୁମେ ଦୁର୍ବଳତା ଜାଣିଥିବ ଏଇଟା ଭୁଲ ଜିନିଷ ଫସିଯିବ, ଯେ ମୁଁ ହଉଛି ଆତ୍ମା, ତେଣୁ ଆତ୍ମାର କାରଣ ହେଲା ଭଗବାନ, ଏସବୁ ଜିନିଷକୁ ବାହାର କରିବାକୁ ମୁଣ୍ଡରୁ। ଏଇଟା ଦୁର୍ବଳତା କୁହାଯାଏ, ଇଂଲିଶ ତାକୁ ୱିକନେସ୍ କୁହାଯାଏ, ଏଇଟା ୱିକନେସ୍, ଏଇଟା ସର୍ବଧାରୀର ରହିବ, ତାକୁ ପୁଷ୍ କରନ୍ତି ଆଚାର୍ଯ୍ୟମାନେ ସବୁବେଳେ ଦୁର୍ବଳତାକୁ ଦେଖୁନା, ତୁ ଏଇ ଆମିଷ ଛାଡ଼ୁ ତାକୁ କେତେ କଥା କୁହାଯାଉଛି, ତା ଦୁର୍ବଳତା କ'ଣ ଆମିଷ ଖାଇବ, ତେଣୁ ତାକୁ ଗୋଟେ ସବଷ୍ଟିଟ୍ୟୁଟ୍, ଯାହା ତୁ ପନିର ସବ୍ଜି କରି ଖା, ଏ ମସଲା ପକା, ଏ ପରେ ପାସ୍ ଖା, ତା ଦୁର୍ବଳତାକୁ କଟିବା ପାଇଁ ସମସ୍ତଙ୍କର ଦୁର୍ବଳତାଟାକୁ କେବଳ ଯେଉଁମାନେ ଆତ୍ମସ୍ଥିତିରେ ରହୁଛନ୍ତି ସେମାନେ କେବଳ ଦୂର କରିଦେଇପାରିବେ, କାରଣ ବ୍ୟକ୍ତି ନିଜେ ନିଜେ ଦୁର୍ବଳତା ତ୍ୟାଗ କରିପାରିବନି, ସେ ଭାରି କଷ୍ଟ। ସେଥିପାଇଁ ତାକୁ ଗୋଟେ ଆତ୍ମାନୁଶୀଳ ବ୍ୟକ୍ତି, ଯେଉଁମାନେ ଆତ୍ମାକୁ ଅନୁସନ୍ଧାନ କରୁଛନ୍ତି, ପରମାତ୍ମାକୁ ଅନୁସନ୍ଧାନ କରୁଛନ୍ତି, ତାଙ୍କର ଅନୁସରଣ କରିବାକୁ ପଡ଼େ। ଏଇଟା ଗୋଟେ ଦୁର୍ବଳତା ୱିକନେସ୍ ରହିଛି, ଆମେ ଜାଣିଛେ ଏଥିରେ କିଛି ପ୍ରଫିଟ୍ ନାହିଁ, ସଂସାରରେ କ'ଣ ଲାଭ ଅଛି, ହଁ ମୁଣ୍ଡ ହେଲେ ଲାଭ ନାହିଁ, ଲାଭ ନାହିଁ ବୋଲି ତୁମେ ଜାଣୁଛ କିନ୍ତୁ କରିବେ କି ନାହିଁ, ସେଟା ତୁମ ପିଲା ଛୁଆଙ୍କୁ କହୁନା, ଏ ସଂସାରରେ କିଛି ଲାଭ ନାହିଁ। ଯେତେ ଜଣ ମିନିଷ୍ଟର, ଯେତେ ଜଣ ଲୋକ, ଯେତେ ବଡ଼ ତାଙ୍କୁ ସେମିତି ପଚାର ସଂସାରରେ କ'ଣ ଲାଭ ହୋଇଛି, ସେମାନେ ତ କ'ଣ କହିବେ, କିଛି ଲାଭ ନାହିଁ, ଆରେ କିଛି ଲାଭ ନାହିଁ ଛାଡ଼, ଛାଡ଼ିପାରିବେନି, ଦୁର୍ବଳତା, ସେଟା ୱିକନେସ୍ କୁହାଯାଏ। ଧୃତରାଷ୍ଟ୍ର କ'ଣ ଜାଣିଥିଲେ, 100 ପୁତ୍ର ଚାଲିଗଲେ, ଗୋଟେ ପୁତ୍ର ଛାଡ଼ିପାରିଲେ କି, କାହାକୁ, ଦୁର୍ଯ୍ୟୋଧନ ଛାଡ଼ିପାରିଲେନି। ଆଚ୍ଛା ଦୁର୍ଯ୍ୟୋଧନ ବି ଚାଲିଗଲା, 100 ପୁତ୍ର ଚାଲିଗଲେ, ଦୁର୍ବଳତା ଚାଲିଗଲା, ପୁଣି ବି ଚାହୁଁଥିଲେ ବଞ୍ଚିକି ରହିବା ପାଇଁ, କିଛି ନହେଲେ ମୁଁ ଏଠି ବଞ୍ଚିଲେ ବି ମୋତେ କହିବେ ମୁଁ ଏ ରାଜଧାନୀର ମୁଁ ପୁରୁଣା ରାଜା ବୋଲି। ବିଜୟ କରିଲେଣି ଯୁଧିଷ୍ଠିର, ରାଜା ହେଲେଣି ଯୁଧିଷ୍ଠିର, ଭଗବାନ ରାଜା କରିଦେଇଗଲେ, ଅଶ୍ୱମେଧ ଯଜ୍ଞ କରିଦେଇଗଲେ, ତଥାପି ତାଙ୍କ ମନ ଖୁସି, ଦୁର୍ବଳତା ଦୁର୍ଯ୍ୟୋଧନ ଏ ଯୁଧିଷ୍ଠିର ଆସି ମୋତେ ପୂଜା କରିଯାଉଛି ନା, ଆଉ ୱିକନେସ୍ ଗୋଟେ ଜୀବନରେ ରହିବ, ସେଥିପାଇଁ ତାକୁ କେବଳ ଆଚାର୍ଯ୍ୟ। ସେଥିପାଇଁ ବିଦୁର ଆସିଲେ, ବିଦୁର ଆସିକି ତ ଗାଳି ଗୁଲ ଯଦି ବାହାର କରିକି ନେଇଗଲେ ବଡ଼ ଭାଇକି, ଏଠି ଗୃହରେ କୁକୁର ଭଳିଆ ତୁମେ ଏଠି ପଡ଼ିକି ରହିଛ, ଭୀମାପବର୍ଜିତମ ପିଣ୍ଡମ ଆଦତେ ଗୃହପାଲବତ, ଭୀମା ଆଣିକି ତୁମକୁ ଅର୍ଣ୍ଣ ଦଉଛି, ଯୋଉ ଭୀମକୁ ତୁମେ ମାରିବା ପାଇଁ ସବୁବେଳେ ତାଙ୍କୁ ବିଷ ଦେଇକି ମାରିଥିଲ, ସବୁ ପ୍ରକାର ଯୋଜନା କରିଥିଲ ମାରିବା ପାଇଁ ପାଣ୍ଡବ ମାନଙ୍କୁ, ଗୃହପାଲବତ, ଗୃହପାଳ ମାନେ କ'ଣ କୁକୁର, କୁକୁରକୁ ତ ଲୋକ ଭଲ ଭାବରେ ଗାଧା ଗାଧି କରିଦେଇକି ଖାଇବାକୁ ଦଉଛନ୍ତି, ବୁଢ଼ା ହେଇଗଲେ କ'ଣ ତୁମକୁ ଦେବେ କି ପିଲା ଛୁଆ, କିଛି ନାହିଁ, କୁକୁରକୁ ଯେମିତି ଦିଅନ୍ତି, ଆଜିକାଲି ତ କୁକୁର ଭଲ ପାଉଛନ୍ତି, ମଣିଷକୁ ଆଜି ସେତିକି ବାପା ମାଙ୍କୁ ସେତିକି ଭଲ ପାଇବେନି ଲୋକ। ଆତ୍ମଜ୍ଞାନ ନଥିଲେ ତୁମେ ଭାରି ଦୁଃଖ ହବ, କାରଣ ତୁମର ଆଶାଟା କ'ଣ ରହିବ, ମୋତେ ପିଲା ଛୁଆ ମୋତେ ପଚାରିବେ, ମୋତେ କିଏ ମଠରେ ବି ତୁମେ ମନ୍ଦିରରେ ବି ତୁମେ ବ୍ରହ୍ମଚାରୀ ହେଲା, ଆମ ଗୁରୁଦେବ ମୁଁ ଶିଖେଇଛନ୍ତି, ତୋ ବ୍ରହ୍ମଚାରୀ ହେଲେ ମୁଁ ସିନିୟର ବ୍ରହ୍ମଚାରୀ ହେଇଗଲି, ମୋତେ ରୋଗ ହେଲା ଜ୍ୱର ହେଲା, ମୋତେ ମନ୍ଦିରରେ କିଏ ପଚାରିଲେ, ନାଇଁ ତୁମକୁ କେହି ପଚାରିବେନି, ତୁମକୁ କୃଷ୍ଣ କେବଳ ପଚାରିବେ, ଆମେ ଭଗବାନଙ୍କର ନା, ଆମେ ଭଗବାନଙ୍କର, ଆଉ ଆମକୁ ଆମର ଗରମ ଫଳଟା ଆମେ ଭୋଗିବା, ଆମକୁ ପଚାରିବେ କିଏ, ଆମର ସାଥୀ କେହି ଦେବେନି, ଆମ ସ୍ତ୍ରୀ ପୁତ୍ର କନ୍ୟା ଧନ କରମ ଫଳଟାକୁ କିଏ ଭୋଗିବାକୁ ପଡ଼େ, ସ୍ୱୟଂ, ଆଉ ସେଇଟା କଟିବ ଭକ୍ତିରେ, ଆମେ କାହାକୁ ଦୋଷ ଦେବା କ'ଣ ଦରକାର ଅଛି, ଆଶା କାହିଁକି କରିବା, ସହାୟତାର ଆଶା କେବେ କରିବା ଉଚିତ ନାହିଁ ଜଗତରୁ, ତୁମକୁ ଭୋଗିବାକୁ ପଡ଼େ, ଯେମିତି କୋଭିଡ଼ ହେଇଯାଉଛି, କୋଭିଡ଼ ହେଇଗଲେ ତ କ'ଣ ତୁମ ଲୋକ ସେ କିଏ ଗାଡ଼ି ଗୋଟେ କେତେ ନମ୍ବର ଗାଡ଼ି କହୁଛନ୍ତି, 108 ଗାଡ଼ି ନେଇ ତୁମକୁ ପକେଇ ଦେଉଛି, ଯୋଉ ଫୋଡ଼ାଫୋଡ଼ି ହେଉଛି, ଯୋଉ କଷ୍ଟ ଯାହା ସେଟା କିଏ ନେଉଛି, ତୁମକୁ ନେବାକୁ ପଡ଼ିବ ନା, ଆଉ କର୍ମଫଳଟା ନିଜକୁ ଭୋଗିବାକୁ ପଡ଼େ। ଆତ୍ମଜ୍ଞାନ, କେବଳ ଆତ୍ମଜ୍ଞାନ ଦ୍ୱାରା ଦୁର୍ବଳତାକୁ ଦୂର କରିବେ। ଅର୍ଜୁନଙ୍କ ଯୋଉ ଦୁର୍ବଳତା ଆସିଯାଇଛି, ସ୍ୱର ସମ୍ବନ୍ଧ ଦେଖି ଯୁଦ୍ଧ କରିବେନି, ଗୋଟେ ଆଳ କରୁଛନ୍ତି, ବେଦଧର୍ମ ଦେଉଛନ୍ତି, ଭଗବାନ ଆତ୍ମଜ୍ଞାନ ଦେବେ, ଏଇଟା ଅର୍ଜୁନଙ୍କର ଯୁକ୍ତି ରହୁଛି। ଅର୍ଜୁନ ଉବାଚ କଥଂ ଭୀଷ୍ମ ମହଂ ସଂଖେ ଦ୍ରୋଣଂ ଚ ମଧୁସୂଦନ ଇସୁଭି ପ୍ରତି ଜ୍ୟୋତ୍ସ୍ନାମି ପୂଜା ପରିଶୂଦନ। ଅର୍ଜୁନ କହିଲେ, ହେ ମଧୁସୂଦନ, କୃଷ୍ଣ ମୋର ପୂଜ୍ୟ ଭୀଷ୍ମ ଓ ଦ୍ରୋଣଙ୍କ ପରି ଗୁରୁଜନଙ୍କୁ ଯୁଦ୍ଧରେ ମୁଁ କିପରି ପ୍ରତିସର ନିକ୍ଷେପ କରିବି, କେତେ ବଡ଼ ଯୁକ୍ତି ସବୁ କରୁଛନ୍ତି, ଲୌକିକ ଲୋକମାନେ ସାଧାରଣ ଲୋକମାନେ ଶୁଣିଲେ ସାଙ୍ଗେ ସାଙ୍ଗେ ଯୁକ୍ତି କରିବା ନା, ଆରେ କେମିତି ସେ ଗୁରୁଜନଙ୍କୁ ମାରିଛନ୍ତି, ଗୁରୁ ନା ଭଗବାନ କେମିତି କହୁଛନ୍ତି ତାକୁ ମାରିବାକୁ ପଡ଼ିବ, ଧର୍ମ ଅଧର୍ମର ବିଚାରଟା ଆମ ବୁଦ୍ଧି ହିସାବରେ ଯୋଉଟା ଭଗବାନଙ୍କ ବୁଦ୍ଧି ହିସାବରେ ସେଟା ନୁହେଁ, ଜୀବର ଧର୍ମ ହେଲା କେବଳ ଭଗବାନଙ୍କର ସେବା କରିବା, ଧର୍ମଟା କ'ଣ ନା ଭଗବାନ ଯାହା କହୁଛନ୍ତି ସେଟା ଧର୍ମ, ଭଗବାନ କହୁଛନ୍ତି ମାର ମାନେ ଏଇଟା ଧର୍ମ, ସେଠି ଲୌକିକ ବୁଦ୍ଧି ଖର୍ଚ୍ଚ, ଏ ମଣିଷ ଯୋଉ ପରାସ୍ତ ହେଇଯାଏ ଭକ୍ତି ଯୋଗରେ ହଉ ଯେଉଁଥିରେ ହଉ, ତୁମେ ତ ମେଟେରିଆଲ ଯାହା କୁହନ୍ତି କାଲକୁଲେସନ, ଭୌତିକ ବିଚାର କାମ କାଲକୁଲେସନ କରିବ ସେଟା ଲାଗିବନି ଆଧ୍ୟାତ୍ମିକ ଜଗତରେ। ଏ ଜଗତରେ ଟୋଟାଲ ଅଲଗା, ଏ ସ୍ପିୟରଟା ଅଲଗା। ଏଟା ହଉଛି କ'ଣ ସ୍ପିରିଚୁଆଲ ସ୍ପିୟର, ଆକୁ ଇଂଲିଶରେ କୁହାଯାଏ। ଭାରତ ଦୁନିଆଟା ହଉଛି ମେଟେରିଆଲ ସ୍ପିୟର, ତାର ଭୌତିକ ଜଗତର ନିୟମଟାକୁ ଏଠି ପକେଇ ପାରିବନି, ତୁମେ କିଛି ପକେଇ ପାରିବନି। ବହୁତ ପୁରା ସବୁ ଓଲଟା ଓଲଟା ଅଛି, ମୁଁ ତୁମକୁ ଦେଖେଇଦେବି, ବହୁତ ଓଲଟା ଓଲଟା ଅଛି। ମୁଁ ଗୋଟେ ଛୋଟ ଉଦାହରଣ କହିଦେଲେ ତୁମେ ବୁଝିପାରିବ। ପିତାଙ୍କର ସେବା କରିବା ପରମ ଧର୍ମ, ପିତାଙ୍କର ଆଦେଶ ପାଳନ କରିବା ପରମ ଧର୍ମ, ଭଗବାନ ରାମଜୀ ଶିଖେଇଲେ। କିନ୍ତୁ ଚତୁର୍ସେନ ପିତାଙ୍କ କଥାକୁ ମାନିଲେ ହିଁ ନାହିଁ, ପିତାଙ୍କର କଥାକୁ ମାନିଲେନି, ବ୍ରହ୍ମାଙ୍କର ପୁତ୍ର ନା, ମାନିଲେନି। କିଛି ହେଲେ ମହାଜା ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ନା, ବାପା କହିଲେ ବ୍ରହ୍ମା କହିଲେ ତୁମେ ବିବାହ ହବ, ପୁଣି ମୋ ମନକୁ ମନ ମୁଁ କହୁନି ବିବାହ ହବ ବୋଲି, ଭଗବାନ ମୋତେ କହିଛନ୍ତି ସୃଷ୍ଟି କରିବା ପାଇଁ, ତୁମେ ମୋତେ ସୃଷ୍ଟି କାର୍ଯ୍ୟରେ ସାହାଯ୍ୟ କର, ମୁଁ ସେଥିପାଇଁ ତୁମକୁ ସୃଷ୍ଟି କରିଛି। ସେଠି ନା ନା ବିବାହ ହବନି, ବିବାହଟା ଭାରି କଷ୍ଟ, ଆମେ ଚାହୁଁଛୁ ଉର୍ଦ୍ଧ୍ୱରେ ତ ସହିକି ରହିବୁ, ନୈଷ୍ଠିକ ବ୍ରହ୍ମଚାରୀ ରହିବୁ ସବୁବେଳେ। ବ୍ରହ୍ମା କେବଳ କ୍ରୋଧ କଲେ, ସେ ପିତାଙ୍କର ଆଦେଶକୁ ନ ମାନି କ'ଣ ହେଲେ, ମହାଜନ ହେଇଗଲେ। ତୁମେ ସେ ମେଟେରିଆଲ ଲଟ ଏଠି ରାମଜୀ ମାନିଥିଲେ, ଇଏ ମାନିଲେନି, ଇଏ କେମିତି ମହାଜନ ହେଲେ, ନୁହଁ ସେଟା କରିପାରିବେନି। ତାଙ୍କ ଉଦ୍ଦେଶ୍ୟଟା କ'ଣ ରହୁଛି, ତାଙ୍କର ଉଦ୍ଦେଶ୍ୟ ରହୁଛି ଭଗବାନ। ସେଥିପାଇଁ ପଦ୍ମପୁରାଣ ସେ ଶ୍ଲୋକ ଅଛି ନା, ମନ ନିମିତ୍ତ କୃତମ ପାପମ ଧର୍ମାୟ ଅପି କଳ୍ପତେ, ମୋ ନିମିତ୍ତ ଯଦି ପାପ ବି କରାଯାଉଛି ସେଟା ଧର୍ମ। ଅର୍ଜୁନ ପାପ କରିବ ନା ବର୍ତ୍ତମାନ, ଆଉ ହନୁମାନ ଯୋଉ ପାପ କଲେ ନା, ବାୟୁ ଦୃଷ୍ଟିରେ ପାପ କି ନାହିଁ, ନାଇଁ ଧର୍ମାୟ କଳ୍ପତେ, ସେଟା ଧର୍ମ। କାହିଁକି ସେ ତାଙ୍କ ପାଇଁ କରୁଛନ୍ତି, କରୁନାହାନ୍ତି, ଭଗବାନ ପାଇଁ କରୁଛନ୍ତି। ଭଗବାନ ସେ ଅସୁରମାନଙ୍କୁ ମାରିବା କଥା, ତାଙ୍କ ଭକ୍ତ ମାରିବା ଅସୁବିଧା କ'ଣ ହେଲା, ପ୍ରଥମ ଦୁଇଟା କୃପା ପାଇଲେ, ଭଗବାନଙ୍କ ଆଦେଶରେ ଭକ୍ତ ମାରିଲା। ଯଦି ଭଗବାନ ଡାଇରେକ୍ଟ ମାରିଥାନ୍ତେ ତାହେଲେ ଭକ୍ତ କୃପାଟା ପାଇନଥାନ୍ତେ। ଯଦି କିଏ ଯୁକ୍ତି କରେ ନା, ତାକୁ ଏଇ ଉତ୍ତର ଦିଆହବ, ଭକ୍ତମାନେ ବି ଜାଣିବା ଦରକାର ଏଟା। ଭଗବାନ ଯାହାକୁ ମାରିବେ ସେ ମୁକ୍ତି ପାଇବ, ଭକ୍ତ କୃପାଟା ପାଇପାରିବେ, କିନ୍ତୁ ଭଗବାନ ଯାହାକୁ ଆଦେଶ କରିବେ ମାରିବା ପାଇଁ, ଭକ୍ତ ଭକ୍ତ ଦେବ ମାରିବ, ସେ କ'ଣ କ'ଣ ପାଇଲା, ଭଗବାନ କୃପା ପାଇଲା, ଭକ୍ତର କୃପା ବି ପାଇଲା। ତୁମେ ଭାଗବତ ଧର୍ମଟା ବଡ଼ ସୂକ୍ଷ୍ମ ଜିନିଷ ନା, ବୈଦିକ ଲୌକିକ ନିୟମ ଲାଗିବନି, ଏଟା ଭୁଲ ଏଟା ଠିକ, କେବଳ ଆମର କାଲକୁଲେସନ କରାହବ, ଭୁଲ ଠିକରେ କାଲକୁଲେସନ ନାହିଁ। ଆମର କାଲକୁଲେସନ କରାହବ ଯେମିତି ଟାଲି କରନ୍ତି ନାହିଁ, ଆମର କ'ଣ ଏଟା କହୁଛନ୍ତି ଏକାଉଣ୍ଟରେ ଟାଲି ଗୋଟେ କରାଯାଏ, ଏଇଟା ଗୋଟେ କେବଳ ତୁମେ ଟାଲି କରିପାରିବ, ଆଚାର୍ଯ୍ୟମାନେ କ'ଣ କହିଛନ୍ତି ସେଇଟା ଲାଗୁଛି କି ନାହିଁ, ଆମର ବୁଦ୍ଧି କିଛି ଏଠି କାମ କରିବନି। ଅର୍ଜୁନ ନିଜ ବୁଦ୍ଧିଟା ଖର୍ଚ୍ଚ ହେଲେ ନା, ଖର୍ଚ୍ଚ କରି ବର୍ତ୍ତମାନ ହଇରାଣ ପଡ଼ୁଛନ୍ତି, ଆଉ ଯୁକ୍ତି କରୁଛନ୍ତି ଦେଖୁନା କେମିତି, କଥଂ 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 ଭୀଷ୍ମ ମହାମ ସଂଖେ ଯୁଦ୍ଧ ଦ୍ରୋଣଂଚ ମଧୁସୂଦନ, ମୁଁ କେମିତି ଦ୍ରୋଣ ଆଉ ଭୀଷ୍ମଙ୍କ ସହିତ ଯୁଦ୍ଧ କରିବି। ଭଗବାନଙ୍କୁ ଦୁଇଟା ସମ୍ବୋଧନ କରିଛନ୍ତି ଶ୍ଳୋକରେ, ମଧୁସୂଦନ ହରିସୂଦନ, ଦୁଇଟା ଜଣଙ୍କୁ ଦୁଇ ଥର ଏକାଥରେ ଡାକି ହବନି। ଏଇ ଟିକାଟି ପ୍ରଭୁପାଦଙ୍କର ତାତ୍ପର୍ଯ୍ୟ ପଢିବା, ପ୍ରଭୁପାଦ ଏଠି କ'ଣ କହିଛନ୍ତି, ପିତାମହ ଭୀଷ୍ମ ଦ୍ରୋଣାଚାର୍ଯ୍ୟଙ୍କ ଭଳି ସମ୍ମାନ୍ୟ ଗୁରୁଜନମାନେ ସର୍ବଦା ପୂଜ୍ୟ ଅଟନ୍ତି, ଯଦିଓ ସେମାନେ ଆକ୍ରମଣ କରନ୍ତି ତଥାପି ସେମାନଙ୍କ ପ୍ରତି ଆକ୍ରମଣ କରାଯିବ ନାହିଁ। ଏହା ହେଉଛି ସାଧାରଣ ଭଦ୍ରତା, ଯେ ଗୁରୁଜନମାନଙ୍କ ପ୍ରତି ରୁକ୍ଷ ଭାଷା ମଧ୍ୟ ଗୁରୁଜନମାନଙ୍କ ପ୍ରତି ରୁକ୍ଷ ଭାଷା ମଧ୍ୟ ପ୍ରୟୋଗ କରାଯିବା ଉଚିତ ନୁହେଁ। ଯଦିଓ ସେମାନେ ବେଳେବେଳେ ରୁକ୍ଷ ବ୍ୟବହାର ପ୍ରଦର୍ଶନ କରନ୍ତି ତଥାପି ଅନ୍ୟମାନେ ସେମାନଙ୍କ ପ୍ରତି ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିବା ଉଚିତ ନୁହେଁ। ତାହେଲେ ଏପରି କ୍ଷେତ୍ରରେ ଅର୍ଜୁନ କିପରି ସେମାନଙ୍କ ଉପରେ ପ୍ରତି ଆକ୍ରମଣ ଚଳାଇବେ, କୃଷ୍ଣ କ'ଣ ତାଙ୍କର ପିତାମହ ଉଗ୍ରସେନ ଓ ଗୁରୁ ସାନ୍ଦିପନି ମୁନିଙ୍କୁ ଆକ୍ରମଣ କରିବେ। ଅର୍ଜୁନ ଏହିପରି କେତେକ ଯୁକ୍ତି କୃଷ୍ଣଙ୍କ ଆଗରେ ବାଢୁଛନ୍ତି। କଥା ଭୀଷ୍ମ ଲୌକିକ ବିଚାରଟା, କେହି କେହି ଶାସ୍ତ୍ର ବିଚାରଟାକୁ ଲୌକିକ ଲଗେଇ ପାରିବେନି। ଯେମିତି କିଏ କହିବେ, ଦେଖ ଅର୍ଜୁନ ତ ଗୁରୁଙ୍କ ସାଙ୍ଗରେ ଯୁଦ୍ଧ କରି ତାଙ୍କୁ ମାରିଦେଲେ, ଆମେ ବି ଗୁରୁ ସାଙ୍ଗେ ଯୁଦ୍ଧ କରି ମାରିଦେବୁ। ଆରେ ଅର୍ଜୁନଙ୍କୁ ମାରିବା ପାଇଁ ଅର୍ଡର କିଏ ଦେଇଥିଲେ, ତୁମକୁ କିଏ ଦଉଛି, ତୁମ ବାପା ଗାଳି ଦେବା ପାଇଁ କିଏ କହୁଛି, ଗୁରୁ ଗାଳି ଦେବା ପାଇଁ କିଏ କହୁଛି ତୁମକୁ, ସେ ଯୁକ୍ତି ଗୁଡିକ ଏଇ ସେଗୁଡ଼ି ସବୁ ସୂକ୍ଷ୍ମ ଜିନିଷ ନା। ଏଠି ନନୁ ଏବେ ଯଦି ସ୍ୱରାଜ୍ୟ ଅସ୍ମିନ୍ ନାସ୍ତି ଜିଙ୍ଗୁଖ୍ୟା ତହି କୟା ବୃତ୍ତିଆ ଯିବି, କେଉଁ ଶ୍ଳୋକ କିଏ, 4 ଶ୍ଳୋକ ନା, ନନୁ ଭୀଷ୍ମାଦିଷୁ ପ୍ରତିଯୁଚ୍ଛସୁ ସସୁ ତୟା କଥା ମୁଁ ନା ଯୁଦ୍ଧ ହେବେ। ଦେଖ ବିଶ୍ୱନାଥ ବଳଦେବ ଦାସନ କହୁଛନ୍ତି, ଏମାନେ ତୁମ ଆଗରେ ଠିଆ ହେଇଛନ୍ତି, ସେମାନେ ତ ଯୁଦ୍ଧ କରିବା ପାଇଁ ରେଡି ଅଛନ୍ତି, ତୁମେ କ୍ଷତ୍ରିୟ, ସେମାନେ ତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ତୁମେ ଯୁଦ୍ଧ କେମିତି ନ କରିବ, ଯୁଦ୍ଧର କାମ ହେଲା ଆହ୍ୱାନ କଲା ମାତ୍ର ଯୁଦ୍ଧ କରିବ। ସେ କହୁଛନ୍ତି ନାଇଁ, ଆହ୍ୱାନ ଆହୁତ ନ ନିବର୍ଦ୍ଧତେ ଇତି ଯୁଦ୍ଧ ବିଧାନ କ୍ଷତ୍ରିୟ, ତତ୍ର କ୍ଷତ୍ରିୟର ଗୋଟେ ବିଧାନ ଅଛି, କ୍ଷତ୍ରିୟର ବିଧାନ ହେଲା, ପୂର୍ବରୁ ଆମେ ଶୁଣିଛେ, ଆହୁତ ଆହୁତ ଯେତେବେଳେ ଆହ୍ୱାନ କରାଯିବ ନ ନିବର୍ତ୍ତତେ, ଦୁଇଟା କାର୍ଯ୍ୟରେ କ୍ଷତ୍ରିୟ ପଛଘୁଞ୍ଚା ଦେବନି, ଗୋଟେ ହେଲା ଜୁଆ ଖେଳିବା ଆଉ ଗୋଟେ ହେଲା ଯୁଦ୍ଧ, ଏଟା ହେଲା ଶ୍ରୁତି, ଇଏ ଶ୍ରୁତିଶାସ୍ତ୍ର ବଳଦେବୀ ଦେବ ଜଣେ ଶ୍ରୁତିଶାସ୍ତ୍ର ଦେଉଛନ୍ତି, ସେଥିପାଇଁ ଯୁଧିଷ୍ଠିର ଜୁଆ ଖେଳିଦେଲେ। ଆଲୋଚନା କରୁଛେ ନା, ତାଙ୍କୁ କହୁଛନ୍ତି ଡକାଯିବ ଆସ ଜୁଆ ଖେଳିବ ଯିବେ, ଆସ ଯୁଦ୍ଧ କରିବ ଯିବେ। ଭଗବାନ କହୁଛନ୍ତି ସେମାନେ ତୁମକୁ ଆହ୍ୱାନ କରୁଛନ୍ତି ଯୁଦ୍ଧ କରିବା ପାଇଁ, ତୁମେ କେମିତି ଯିବନି, ତୁମେ କ୍ଷତ୍ରିୟ ହେଇକି କହୁଛନ୍ତି। ଭୀଷ୍ମ ପିତାମହ ଦ୍ରୋଣଂ ଚ ବିଦ୍ୟା ଗୁରୁ ଇସୁ ଭି କଥମ ଯସିଏ, ବିଦ୍ୟା ଗୁରୁ ନା କିଏ, ଦ୍ରୋଣାଚାର୍ଯ୍ୟ କେବଳ ଅସ୍ତ୍ର ଗୁରୁ ନୁହନ୍ତି, ସେ ବ୍ରହ୍ମ ବିଦ୍ୟା ବି ଜାଣିଥିଲେ, କିନ୍ତୁ ଏଇବା କେବଳ କମ୍ପିଟିସନ, ଗୋଟେ ଗୋଟେ ଭକ୍ତିର ଜୀବନ, ଗୋଟେ ଭକ୍ତି ଜୀବନ ହଉ, ଗୋଟେ ଯୋଗୀର ଜୀବନ ହଉ, ଗୋଟେ ଜ୍ଞାନୀର ଜୀବନ ହଉ, ସବୁ ଜୀବନଟା ଆମର ନଷ୍ଟ ହେଇଯାଏ ଯେତେବେଳେ ଗୋଟେ କମ୍ପିଟିସନ ମନୋବୃତ୍ତି ଆସେ। ପ୍ରତିଯୋଗିତାଟା କେବଳ ଭଗବାନଙ୍କର ପ୍ରୀତିବିଧାନ ପାଇଁ ଭଲ, ବ୍ୟକ୍ତିଗତ କାର୍ଯ୍ୟ ପାଇଁ ପ୍ରତିଯୋଗିତାଟା ଆମକୁ ତଳକୁ ନେଇଯିବ, କାରଣ ଏଥିରେ ଈର୍ଷା ଦ୍ୱେଷଟା ଆସିବ। ଗୋପୀମାନଙ୍କ ଭିତରେ କ'ଣ ଥିଲା, ପ୍ରଭୁପତି ମହାରାଜ କୁହନ୍ତି ଭଗବାନଙ୍କୁ ନେଇକି ଯେତେବେଳେ ପ୍ରତିଯୋଗିତା ହୁଏ ସେଠି ଏନଭିଏସନେସ୍ କ'ଣ କୁହାଯାଏ, ଆଶ୍ଚର୍ଯ୍ୟ ରହିବନି। ଗୋପୀମାନଙ୍କ ଭିତରେ ପ୍ରତିଯୋଗିତା ଥିଲା କୃଷ୍ଣ କେମିତି ଅଧିକା ସୁଖୀ କରିବା, କିନ୍ତୁ ପରସ୍ପର ଭିତରେ ପ୍ରତିଯୋଗିତା ନଥିଲା। ଲଳିତା ବିଶାଖାଙ୍କର ସ୍ୱଭାବ, ରାଧାରାଣୀଙ୍କର ସ୍ୱଭାବ, ଚନ୍ଦ୍ରାବଳୀର ସ୍ୱଭାବ ତାଙ୍କର ଅଲଗା, ଚନ୍ଦ୍ରାବଳୀ ହେଲା ବିପକ୍ଷ ପାର୍ଟି, ଚନ୍ଦ୍ରାବଳୀ ରାଧାରାଣୀଙ୍କ ସହିତ ପର୍ସନାଲ କିଛି କ'ଣ କୁହନ୍ତି ତାଙ୍କର କିଛି ସେମିତି ତାଙ୍କର ଈର୍ଷା ମନୋଭାବ କିଛି ନାହିଁ, ତାଙ୍କର ଯାହା ରିଲେସନ, ଚନ୍ଦ୍ରାବଳୀ ଚାହୁଁଛନ୍ତି ମୁଁ କୃଷ୍ଣଙ୍କୁ ଅଧିକା ସୁଖୀ କରିବି, ରାଧାରାଣୀ ଚାହୁଁଛନ୍ତି ଅଧିକା ସୁଖୀ କରିବି, ତାର ପ୍ରଭୁପାଦ ସେ ଆଚାର୍ଯ୍ୟ ନା, ସେ ଗୋଟେ ଗୋଟେ ଷ୍ଟେଟମେଣ୍ଟ ମାରିଛନ୍ତି ପୁରା ସେ ଜଗତ କଥା କହିଦେଇଛନ୍ତି। କିନ୍ତୁ ନାଇଁ, କମ୍ପିଟିସନ ଅଛି, କମ୍ପିଟିସନ ଏ ଜଗତରେ ଯେମିତି କମ୍ପିଟିସନ ଅଛି ସେ ଜଗତରେ କମ୍ପିଟିସନ ଅଛି, ବିଜନେସ୍ କରୁଥିବା ଲୋକ ବିଜନେସ କମ୍ପିଟିସନ ନା, ଚାକିରି କରିବା କମ୍ପିଟିସନ, ଏ ଯେଉଁ ନେତାମାନଙ୍କର କମ୍ପିଟିସନ, ସମସ୍ତଙ୍କ କମ୍ପିଟିସନ ଅଛି, ଭକ୍ତ ସମାଜରେ କମ୍ପିଟିସନ, କିନ୍ତୁ ଭକ୍ତ ସମାଜଟା ଅଲଗା, ଆମ କମ୍ପିଟିସନଟା କ'ଣ, କେମିତି ଗୁରୁକୃଷ୍ଣଙ୍କୁ ଅଧିକା ସୁଖ ଦେବା, ଏ କମ୍ପିଟିସନ ଦରକାର, ଆମ ଭିତରେ କମ୍ପିଟିସନ ରହିବନି। ଯଦି ପର୍ସନାଲ ଭିୟୁ ନେଇକି ନିଜର ମତ ବା ନିଜର ସ୍ଥିତି ନେଇକି ଆମେ କମ୍ପିଟିସନ କରିବା ତାହେଲେ ସେଟା ଭକ୍ତି ହବନି, ସେଟା କୁଆଡ଼େ ପଳେଇବ, ଆଶ୍ଚର୍ଯ୍ୟକୁ ପଳେଇବ, ଈର୍ଷାକୁ ପଳେଇବ, ସେଟା ଅପରାଧକୁ ଚାଲିବା। ଗୋଲୋକ ବୃନ୍ଦାବନ ସେ କମ୍ପିଟିସନ ସ୍ପିରିଟ ଅଛି, କିନ୍ତୁ ସମସ୍ତେ ଯାଉଛନ୍ତି ମୁଁ ଅଧିକା କୃଷ୍ଣଙ୍କୁ ସୁଖୀ କରିବି, ଏଠି ଓଲଟା ହେଇଗଲା, ମୁଁ ଅଧିକା ବଡ଼ ହେବି ସେଟା ଅଡ଼ୁଆ ହେଇଯାଉଛି। ତେବେ ଇଏ କହୁଛନ୍ତି ଦ୍ରୋଣ ଭୀଷ୍ମଙ୍କ ସହିତ କଥମ କଥମ ମହାଯୁଦ୍ଧି, ଏଠି କହୁଛନ୍ତି ନା ବିଦ୍ୟା ଗୁରୁ, ଇଏ ମୁଁ ଏଇ କଥା କହୁଥିଲି ନା, ଦ୍ରୋଣାଚାର୍ଯ୍ୟ ଗୋଟେ ଆତ୍ମଜ୍ଞାନୀ ଥିଲେ, କିନ୍ତୁ କ'ଣ କରିବେ, କମ୍ପିଟିସନ ଚାଲି ଆସିଲା କାହା ସାଙ୍ଗରେ, ଦ୍ରୌପଦୀ ରାଜାଙ୍କ ସାଙ୍ଗରେ। ଆଜି ଏତେ ବଡ ଆତ୍ମଜ୍ଞାନୀ, ତୁମେ ଯେତେ ବଡ଼ ଲୋକ ହୁଅ, ତୁମ ଭିତରେ ଯଦି ଏଇ ଦ୍ୱେଷଟା ପଳେଇ ଆସିଲା, କମ୍ପିଟିସନ ସ୍ପିରିଟଟା ଚାଲି ଆସିଲା ଭଗବାନଙ୍କ ପାଇଁ, ତୁମେ ଅନ୍ୟ ଗୋଟେ ବ୍ୟକ୍ତି ସହିତ ପ୍ରତିଦ୍ୱନ୍ଦ୍ୱିତା ସବୁବେଳେ କରିବାକୁ ଆରମ୍ଭ କଲ, ତୁମର ସବୁ ପ୍ରକାର ଭଲ ଗୁଣ ନଷ୍ଟ ହେଇଯିବ, କାହିଁକି ତାକୁ ଭଗବାନ ଯେଉଁ ଗୁଣ ଦେଇଛନ୍ତି ତାଙ୍କ ଗୁଣ ହିସାବରେ ସେ ତାର ଯାଉଛି, ଆମେ ତା ସାଙ୍ଗରେ କମ୍ପିଟିସନ କରିବା କିଛି ଆବଶ୍ୟକ। ଗୁରୁଦେବ ଆମକୁ ସବୁବେଳେ କୁହନ୍ତୁ ତୋ ଭାଗ୍ୟରେ ଯେତିକି ଅଛି ତତେ ସେତିକି ମିଳିବ, ତତେ କେହି ଯୋଡ଼ି ପାରିବେନି କି ଛିଡ଼ି ପାରିବେ, ଆପଣଙ୍କୁ ଯେତିକି ମିଳିବା କଥା ସେତିକି ମିଳିବ, କେହି ଅଧିକା ଦେଇପାରିବେନି, କାହା ସାଙ୍ଗରେ କମ୍ପିଟିସନ କଲେ ତୁମର ଅଧିକା ହେଇଯିବ ସେଟା ବେକାର, କିଛି ନାହିଁ ଆପଣଙ୍କୁ ମିଳିବା କଥା ମିଳିବ, ଆପଣ ସେ ଜବ୍ ଛାଡ଼ିଦେଉନି ଆଉ ଗୋଟେ ଜବ୍ କରୁନାହାନ୍ତି, ସେ ଗୋଟେ ବିଜନେସ୍ ଛାଡ଼ିଦେଇ ସେ ଆଉ ଗୋଟେ ବିଜନେସ୍ କରୁନାହାନ୍ତି, ମିଳିବ ସେତିକି, ଏଇଟା ଅଲରେଡି ଆଲର୍ଟେଡ୍ ଟୁ ୟୁ, ଏଇଟା ଆପଣଙ୍କ ପାଇଁ ନିର୍ଦ୍ଧାରଣ ହେଇକି ରହିଛି, ମାନବ ଜନ୍ମ ସବୁ ଫିକ୍ସ ହେଇକି ରହିଛି, ଏତେ ଓରିଡ଼ ହେବା ଦରକାର ନାହିଁ ବିଷୟ ପାଇଁ, ସେଥିପାଇଁ କମ୍ପିଟିସନ କିଛି କରିବା ଦରକାର ନାହିଁ। ଲାଭ ପୂଜା ପ୍ରତିଷ୍ଠା ବିଷୟ ତୁମକୁ ଯଦି ସମ୍ମାନ ମିଳିବା କଥା ପୂର୍ବ ହିସାବରେ, ତୁମେ ଜଙ୍ଗଲ ରହିବ ସେତିକି ସମ୍ମାନ ମିଳିବ, ପାଣ୍ଡବମାନେ କେଉଁଠି ରହୁଥିଲେ ବଣ ଭିତରେ ରହୁଥିଲେ, ତାଙ୍କୁ ସେତିକି ସମ୍ମାନ, ଦୁର୍ଯ୍ୟୋଧନ ରାଜସିଂହାସନ ରହିଲେ ବି ଗାଳି ଶୁଣୁଥିଲା, ସବୁ ଫିକ୍ସ ହେଇକି ରହିଛି, ସବୁ ଆଲର୍ଟେଡ୍, କିନ୍ତୁ କମ୍ପିଟିସନ ମନୋଭାବ ଯେତେବେଳେ ଚାଲି ଆସିବ, ପ୍ରତିଯୋଗିତା ମନୋଭାବ ଯେତେବେଳେ ଚାଲି ଆସିବ, ଗୁରୁ ଗୌରାଙ୍କ ସେବା ବିନା ତାଙ୍କ ପ୍ରୀତି ବିନା ବ୍ୟକ୍ତିଗତ ଯେଉଁ ପ୍ରତିଯୋଗିତା ଭାବ ଚାଲି ଆସିବ, ସେଇଟା ଆମ ଭିତରେ ଈର୍ଷା ଦ୍ୱେଷ ସୃଷ୍ଟି କରିଦେବ, ସେଇଟା କ'ଣ କରିବ ଆମର ଆଧ୍ୟାତ୍ମିକ ଜୀବନର ପତନର କାରଣ ହେଇଗଲା। ଦ୍ରୋଣାଚାର୍ଯ୍ୟ ଆଜି ବ୍ରାହ୍ମଣ, ସେ ଭିକ୍ଷାବୃତ୍ତିରେ ଚଳିବା କଥା, ସେ କୌରମାନଙ୍କର ଧନ ନେଇ କାହିଁକି ଚଳିଲେ, କାହିଁକି ସେ କୌରମାନଙ୍କୁ ପାଣ୍ଡବ ବଂଶ କୌର ବଂଶ କାହିଁକି କୁଳଗୁରୁ ହେଲେ, ଯୋଉ ଯୁଦ୍ଧ ଯୁଦ୍ଧ ବିଦ୍ୟା ଗୁରୁ କାହିଁକି ହେଲେ ନା, ଇଏ ଅର୍ଜୁନ ସବୁଠୁ ଟ୍ୟାଲେଣ୍ଟ ଲୋକ ଅଛନ୍ତି, ଏଠି ଭଲ ବଡ଼ ଯୋଦ୍ଧାମାନେ ଅଛନ୍ତି, ତାଙ୍କୁ ଟ୍ରେନିଂ ଦେଇକି ପ୍ରତିଶୋଧ ନେବେ, କାହାର ଦ୍ରୌପଦୀଙ୍କ। ଏଠି କହୁଛନ୍ତି ନା, ସେ କଥା ସେ ଚକ୍ରଧର ଲେଖୁଛନ୍ତି ବଳଦେବୀ ଦେବଭୂଷଣ, ଭୀଷ୍ମ ପିତାମହ ଦ୍ରୋଣଂ ଚ ବିଦ୍ୟା ଗୁରୁ ଇସୁବିଙ୍କ କଥମ ଯ ସିଏ, ସେମାନେ ବିଦ୍ୟା ଗୁରୁ, ତାଙ୍କ ସହିତ ଯୁଦ୍ଧ କେମିତି ମୁଁ କରିବି, ଆପଣ ଭଗବାନ କେମିତି ମୋତେ ଶିଖଉଛନ୍ତି ତାଙ୍କ ସହ ଯୁଦ୍ଧ କରିବା କଥା, ଯୁକ୍ତି କରୁଛନ୍ତି। ଯଦି ମୋ ପୂଜା पूजार्थ पुष्पादि भी अभ्यर्च्य परिहास जाभ्यम युद्धम नुक्तम जहां को पुष्प द्वारा पूजा करवा दरकार कौन ईशु मान कौन सर सर द्वारा कौन पूजा करी जहां को पुष्प द्वारा पूजा कर प्रभु से जिन रचना कर बड़ी देवशन टीका चक्रवाद टीका प्रभु तत्पर्य लिखले जहां को पुष्प द्वारा पूजा कराया कथा क्यों द्वारा सर द्वारा कौन पूजा कर परिहास वाक्य अपी परिहास द्वारा भी परिहास भी करहबनी से गुरु जहां को परिहास कर अस्त्र द्वारा केमती मुझे पूजा करी केमती बध कर बड़ा मान युक्तिजुक्त सो कथा ईशु भी तत कथम युजते प्रतिबदना ही श्रेय पूज्य पूजा व्यतिक्रम चक्रवाद लिखी देवेशन लिखी पूज्य व्यक्तिर पूजार व्यतिक्रम अमंगल हुए जो मैंने श्रेष्ठ व्यक्ति पिता गुरु मैंने पूज्य व्यक्ति आंकर पूजा को तुम व्यतिक्रम कर तुम अमंगल भगवान भगवान का आगे किए न्याय दौरान अर्जुन न्याय दौर ये शास्त्र कहि से मोर गुरु मुझे बद्ध करी ना भगवान कहीं कहते से गुरु पदवी में नहांती परवर्त श्लोक कहा से गुरु स्थित नहांती गुरुत्व घर दे गुरुत्व घर दे गुरु के से शास्त्र विधान नहांती कारण जेहेतु दुर्योधन को से सपोर्ट कर दुर्योधन समस्त कथा को मानी अन्य को सहमत होन्य को सहमत हो व्यक्तार गुरु पदवी रही पारे आगे कह प्रभुपदी तत्पर्य लिखे अच्छा मधुसूदन हरिशूदन संबोधन पुनरुक्ति शोकाकुल पूर्व उत्तरानुसंधान विरहत ये पूर्व उत्तर आगुरु कौन कहले बर्तमान कौन कहते किसी मनर ना कह अर्जुन कहीं शोकाकुल इत दुखित ये एण हरिशूदन डाकिदे एण मधुसूदन डाकिदे दीरे शब्द लगे हरिशूदन मधुसूदन लगे कहीं दीरे शब्द कहीं लगे ना शोकाकुल उत्तर पूर्व अनुसंधान रही से आ अनुसंधान किसी कर कौन कहली कौन ना पूरा व्याकुल युद्ध करी कि ना चिंतार पड़गले ना अच्छा चक्रपद लिखले ननु प्रतिपदना ही श्रेय पूजा पूज्य व्यतिक्रम इति धर्मशास्त्र अतु अयम युद्धात निवर्त इतिहा देख धर्मशास्त्र कहते पूज्य व्यक्तिर पूजा करवा दरकार व्यतिक्रम है मैंने तुम अमंगल हम मुझे युद्ध करी आप कहते धर्मशास्त्र नीति जहाँ चक्र बलदेव दर्शन कले चक्रपति से ननु अतु युद्ध तत ही अनयो प्रतिजुद्धम भवित तुम कि न सकनुसी से युद्ध करने प्रस्तुत अच्छे तुम्हें कौन युद्ध करें भगवान प्रश्न करुक्ति कर युद्ध करने प्रस्तुत तुम्हें क्षत्रिय तुम्हें कहीं युद्ध करें कहते सत्यम न सकनुमे वैत्या पूजा विधि मुझे युद्ध करनयु चरणेशु भक्तिया कुसुमानी एवं दातुम शब्द अलग चक्रवाद जहां को भक्ति कुसुम से कौन लिखे खाली कुसुम लिखे लिखे जहां को भक्ति कुसुम पूजा करने दरकार कितने सुंदर शब्द भगवान को फूल दि जाए भगवान का कौन कहे कि माला गुट गजरा माला दवा ये माला दवा भल भगवान माला दि भगवान भक्ति लगे पत्रम पुष्पम फलम तोयम जो मे भक्ति आपने से भक्ति कुसुम गुरु वैष्णव भक्तिर कुसुम भक्ति थी सब भक्ति ही हूँ कुसुम चक्रवाद लिखले के सुंदर शब्द लगे अनय चरणेशु से चरण से भक्तिया कुसुमानी एवं दातुम अर्हसी न तो क्रोधेन तीक्षण सरानी भाव भक्ति कुसुम द्वारा चरण से भक्ति कुसुम दवा दरकार एमती ना चरण को सर मारिया दरकार क्रोध शब्द सब आड़ी अलग लिखले ननु क्रोधेन तीक्षण सरान भाव गुरुजन को कौन क्रोध से तीक्षण स्वर मरा हाब ताक भक्ति कुसुम चरण से अर्पण कराव आप युद्ध करने कह अर्जुन युक्ति कर भो वयस्क कृष्ण तो तुमपी शत्रुन एवं युद्ध हंसी न तो सांदीपनी गुरुनापी बंधुन बंधुन इतिहा प्रभुपद एटी रचना कर अंतम हे कृष्ण तुम्हें युद्ध रे शत्रु को मारीच सांदीपनी को माने ना ये से कथा बलदेव दास आग टीका कह प्रभुपद रचना करना ठीक करना परवर्त श्लोक पढ़ते हाँ परवर्त श्लोक ना ये श्लोक କୃଷ୍ଣ କଣ ତାଙ୍କର ପିତାମହ ଉଗ୍ରସେନ ଓ ଗୁରୁ ସାନ୍ଦୀପନି ମୁନିଙ୍କୁ ଆକ୍ରମଣ କରିବେ? ଅର୍ଜୁନ ଏପରି ଯୁକ୍ତି ବାଢୁଛନ୍ତି। ଏଠାରେ ଚକ୍ରପତିଙ୍କ ଟୀକା, ଏ ହଁ ବିଷ୍ଣୁ ଚକ୍ରପତିଙ୍କ ଟୀକା ବନେଇଛି, ମାନେ ପୁରା ଦୃଢ଼ ଯୁକ୍ତି। ତେଣୁ ଯୁକ୍ତିଟା ଯେତେ ସୁନ୍ଦର ହଉ, ଆମେ ଯୁକ୍ତି କରୁଛେ କଣ, କୋଉଥି ପାଇଁ, ସତ୍ୟତା ପାଇଁ, ଆଉ ସେଇଟା ଠିକ ହେବା ଦରକାର, କାର୍ଯ୍ୟରେ ଲାଗେ। ଅର୍ଜୁନ ଯୁକ୍ତିଟା ଠିକ କରିଦେଉଛନ୍ତି, କିନ୍ତୁ ସ୍ଥିର କରିପାରୁନାହାନ୍ତି କଣ କରିବାକୁ ପଡିବ। ତାକୁ ଗୋଟେ ଯାକୁ ଡିଲେମା ଯାକୁ କୁହାଯାଏ, କଣ ମାନେ ଦ୍ୱନ୍ଦାତ୍ମକ ସ୍ଥିତିରେ ସେ ରହିଯାଇଛି, ମୁଁ କଣ କରିବି କଣ ନାହିଁ। ପାଞ୍ଚ ନମ୍ବର ଶ୍ଳୋକ, ଏଇ ଏଇ ଶ୍ଳୋକଟାକୁ ପୁଣି ଯୁକ୍ତି ଦ୍ୱାରା ସ୍ଥାପନ କରୁଛନ୍ତି, ଭଲ ମାନେ ଯାକୁ ଦୃଢ଼ ଯୁକ୍ତି ସ୍ଥାପନ କରୁଛନ୍ତି। ଗୁରୁନ୍ନହତ୍ୱାଇ ମହାନୁଭାବାନ୍ ଶ୍ରେୟୋ ଭୋକ୍ତୁଂ ଭାଗ୍ୟମପି ହ ଲୋକୈ ହତ୍ୱାର୍ଥ କାମାଂସ୍ତୁ ଗୁରୁନ୍ନିହେବମ୍ ଭୁଞ୍ଜୀୟ ଭୋଗାନ୍ ରୁଧିର ପ୍ରଦିଗ୍ଧାନ୍। ଅନୁବାଦ, ମୋର ଯେଉଁମାନେ ଗୁରୁଜନ ସେମାନଙ୍କୁ ସେ ମହାତ୍ମାମାନଙ୍କୁ ବଦ୍ଧ କରି ଜୀବନ ଉପଭୋଗ କରିବା ଅପେକ୍ଷା ଏ ପୃଥିବୀରେ ଭିକ୍ଷା କରି ବଞ୍ଚିବା ବରଂ ଭଲ। ଅର୍ଜୁନ କହୁଛନ୍ତି, ଯଦିଓ ସେମାନେ ଅର୍ଥକାମୀ ତଥାପି ସେମାନେ ଗୁରୁଜନ ଅଟନ୍ତି, ଯଦି ସେମାନଙ୍କୁ ବଦ୍ଧ କରାଯାଏ ତାହେଲେ ତଦ୍ୱାରା ଆମମାନଙ୍କୁ ଯାହା ଆମେମାନେ ଯାହା ଲାଭ କରିବା ତା ରୁଧିର ରଞ୍ଜିତ ହୋଇଯିବ। ଯୁକ୍ତିଟା ବହୁତ ସୁନ୍ଦର, କିଛି ଗୁରୁ ପଦବୀରେ ନାହାନ୍ତି ନା ବର୍ତ୍ତମାନ, ଗୁରୁ ଭଗବାନଙ୍କର କହିବା କଥା, ଭଗବାନ କେବେ ଅନ୍ୟାୟ କରିବା ପାଇଁ କାହାକୁ କହିବେ? ଭଗବାନ କେମିତି କହିବେ ଗୁରୁକୁ ବଦ୍ଧ କରିବା ପାଇଁ? ସେ ବର୍ତ୍ତମାନ ଗୁରୁ ପଦବୀରେ ନାହାନ୍ତି, କାରଣ ନାମକୁ ମାତ୍ର ଗୁରୁ ପଦବୀ ଥିଲେ ବି ଯେହେତୁ ଅନ୍ୟକୁ ସପୋର୍ଟ କରିଛନ୍ତି, ଯିଏ ଅନ୍ୟକୁ ସପୋର୍ଟ କଲା ସେ ଲୋକ ହେଇଗଲା, ସେ ଅନ୍ୟାୟ ଜଣେ ହେଇଗଲା। କିନ୍ତୁ ଅର୍ଜୁନଙ୍କ ଦୃଷ୍ଟିରେ ନାଇଁ ନାଇଁ, ସେ ଯାହା ବି ହେଲେ ଗୁରୁ, ଲୌକିକ ନ୍ୟାୟକୁ ପକାଉଛନ୍ତି। ଭଗବାନ କହିଲେ ନାଇଁ 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 ନାଇଁ, ସେମାନେ ଦୁର୍ଯ୍ୟୋଧନଙ୍କୁ ସପୋର୍ଟ କରୁଛନ୍ତି। ଭୁଲଟା ଅନ୍ଧକାରରେ ଭୁଲ, ଆଲୋକରେ ବି ଭୁଲ, ବଡ଼ ପାଇଁ ଭୁଲ, ଛୋଟ ପାଇଁ ବି ଭୁଲ, ରାଜା ପାଇଁ ବି ଭୁଲ, ପ୍ରଜା ପାଇଁ ବି ଭୁଲ, ସାଧୁ ପାଇଁ ବି ଭୁଲ, କର୍ମୀ ପାଇଁ ବି ଭୁଲ। ସାଧୁ ଜାଗାରେ ଭାବିବା ଉଚିତ ନା ମୋ କର୍ମୀ ଲୋକ ଗୁଡ଼ା କେବଳ ଭୁଲ, ଆମେ ସବୁ ଠିକ ନାହିଁ, ଆମ ପାଇଁ ବି ଭୁଲ ନିୟମ ଅଛି, ଯିଏ ଯେଉଁ ସ୍ତରରେ ଅଛି ତା ପାଇଁ ସେତିକି ଲକ୍ କୋର୍ସ ଅଛି, ଯିଏ ଯେଉଁ ସ୍ଥିତିରେ ଅଛି ତା ପାଇଁ ସେତିକି ନିୟମ ରହିଛି। ଭଗବାନ ଏ ସୃଷ୍ଟିଟାକୁ ଗୋଟେ ଏତେ ବଡ଼ ସୁନ୍ଦର କାନୁନ ଶୃଙ୍ଖଳା ଭିତରେ ବାନ୍ଧି ଦେଇଛନ୍ତି, ପ୍ରତ୍ୟେକ ବ୍ୟକ୍ତିକୁ ଶୃଙ୍ଖଳିତ କରିବା ପାଇଁ ତାକୁ ତା ସେ ସେ ସ୍ତରରେ ତାର ନିୟମ ରହିଛି। ଯିଏ ବ୍ରହ୍ମଚାରୀ ହେବେ ତାଙ୍କ ପାଇଁ ନିୟମ, ଯିଏ ଗୃହସ୍ଥ ହେବେ ତାଙ୍କ ପାଇଁ ନିୟମ, ସମସ୍ତଙ୍କ ପାଇଁ, କେହି କାହାକୁ ଦେଖି କହିପାରିବେନି ମୋର କିଛି ନିୟମ। ଇ ସାଧାରଣ ଲୋକମାନଙ୍କ ଭ୍ରମ, ଯେମିତି ସାଧାରଣ କର୍ମୀ ଲୋକମାନଙ୍କର ହେବନି, ଆମେ ମାଛ ମାଂସ ମଦ ଖାଇଲେ ଆମର କିଛି ଅସୁବିଧା ନାହିଁ, ଆମେ ଧର୍ମ କରୁନୁ ଆମର ଅସୁବିଧା କ'ଣ ଅଛି? ଯିଏ ତାଙ୍କ ଧର୍ମ କରେ ନା ନା ନା, ସେଟା ଭୁଲଟା ତୁମ ପାଇଁ ଭୁଲ, ପାପଟା ସମସ୍ତଙ୍କ ପାଇଁ ପାପ। ଆମର ଓଡ଼ିଆରେ ଗୋଟେ ନାହିଁ କ'ଣ କୁହନ୍ତି, ବ୍ରାହ୍ମଣ ପୁଅ ସେ ମାଙ୍କଡ଼ ମାରିଲେ ସେ ଦୋଷ ନାହିଁ, ଆଉ ମର୍କଟକୁ କିଏ ମାରନ୍ତିନି ନା, ମାଙ୍କଡ଼ ଯଦି ଆଉ କିଏ ମାରିଲା ତାକୁ ସେ ବ୍ରାହ୍ମଣ ଡକେଇକି ତାକୁ ଯଜ୍ଞ କରେ, ତାକୁ ପଇସା ଦେ, ଏହା କର, ଲଣ୍ଡା ହ, ସବୁ କରିବେ, ଏତେ ଲୋକ ଖାଇବାକୁ ଦେ, ଏହା ଦାନ କର, କିନ୍ତୁ ମାଙ୍କଡ଼ ପୁଅ କ'ଣ, ବ୍ରାହ୍ମଣ ପୁଅ ଯଦି ମାଙ୍କଡ଼କୁ ମାରିଦେଲା ତାର କିଛି କରାବ, ଆମେ ବ୍ରାହ୍ମଣ ଆଉ ନାଇଁ ଭାଇ, ସମସ୍ତଙ୍କ ପାଇଁ ନିୟମ ରହିଛି, ଯିଏ ଯେଉଁ ସ୍ତର ଅଛି ସେ ସ୍ତର ନିୟମ ରଖିଛି। ତ ଅର୍ଜୁନଙ୍କର ଯୁକ୍ତି ବହୁତ ସୁନ୍ଦର ଯୁକ୍ତି, ଏଠି ଲୌକିକ ଯୁକ୍ତି, ଗୁରୁନ୍ନହତ୍ୱା ମହାନୁଭାବ, ସେମାନେ ମହାନୁଭାବ, ତାଙ୍କୁ କେମିତି ହତ୍ୟା କରାହବ? ପ୍ରଭୁପାଦଙ୍କର ତାତ୍ପର୍ଯ୍ୟ, ପ୍ରଭୁପାଦ ସବୁ ପୁରା ବଳଦେବ ଦାସଙ୍କର ଚକ୍ରପାଦଙ୍କର ତାତ୍ପର୍ଯ୍ୟକୁ ରଚନା କରିଛନ୍ତି, ପ୍ରଭୁପାଦ ତାତ୍ପର୍ଯ୍ୟ ଆଗେ ପଢିବା। ଯଦି କୌଣସି ଗୁରୁ ଘୃଣ୍ୟ କାର୍ଯ୍ୟ କରନ୍ତି କରେ ଏବଂ ନିଜର ବିଚାର ବୁଦ୍ଧିକୁ ବଳି ଦିଏ ତାହେଲେ ସେ ପ୍ରକାର ଗୁରୁଙ୍କୁ ତ୍ୟାଗ କରିବା ଉଚିତ, ଏ ହେଉଛି ଶାସ୍ତ୍ର ମତ। ଭୀଷ୍ମ ଓ ଦ୍ରୋଣ ଦୁର୍ଯ୍ୟୋଧନଙ୍କ ପକ୍ଷ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ କାରଣ ସେମାନେ ତାଙ୍କଠାରୁ ଆର୍ଥିକ ସାହାଯ୍ୟ ପାଉଥିଲେ, କିନ୍ତୁ ସେମାନେ ଏପରି ବିଚାର ଗ୍ରହଣ କରିବା ଉଚିତ ନଥିଲା, ଆର୍ଥିକ ସାହାଯ୍ୟ ଯୋଗୁଁ ତାଙ୍କ ପକ୍ଷକୁ ସମର୍ଥନ କରିବା ସେମାନଙ୍କ ପକ୍ଷରେ ଉପଯୁକ୍ତ ନୁହେଁ। ଏହି ପରିସ୍ଥିତିରେ ସେମାନେ ଗୁରୁଜନ ଚିତ ସମ୍ମାନ ହରାଇଲେ, କିନ୍ତୁ ଅର୍ଜୁନ ଭାବୁଛନ୍ତି ଯେ ତଥାପି ସେମାନେ ଗୁରୁଜନ ଏବଂ ସେଥିପାଇଁ ସେ ଭାବୁଛନ୍ତି ଯେ ସେମାନଙ୍କୁ ବଦ୍ଧ କରି ଭୌତିକ ସୁଖ ଭୋଗ କରିବା ଅର୍ଥ ରୁଧିର ରଞ୍ଜିତ ସୁଖ ଭୋଗ। ନାଇଁ ନାଇଁ, ଗୁରୁ ସବୁବେଳେ ଗୁରୁ ହେଇ ରହିପାରିବେ, ଯାହା କଲେ ବି ସେ ଗୁରୁ, ଯେମିତି ଗାଁ କଣ ଗାଉଁଲିଆ ଲୋକ କଣ କୁହନ୍ତି, ଏଇଟା କର୍ଣ୍ଣ ଗୁରୁ ନା କଣ, କାନ ଫଙ୍କା ଗୁରୁ, ସେ ଗୁରୁ ତ କାନ ବୋଇଲେ, ତୁମର କାନ ଫଙ୍କା ଗୁରୁ ଥିଲେ କି ନାହିଁ, ଥିଲେ ଦେଇଛନ୍ତି ମନ୍ତ୍ର, କଣ ସେ କଣ ମନ୍ତ୍ର ମାନୁଥିଲୁ, ଆଇଥି ଇସ୍କନକୁ ଆସିକି ଛାଡ଼ିଲ ପାଞ୍ଚ ମାସ ପିଆଜର ଶୁଣ, ଆଉ କଣ ତୁ ମନ୍ତ୍ର ମାନୁ, ଖାଲି କାନ ଫଙ୍କା ଗୁରୁଙ୍କ ମନ୍ତ୍ରଟା ଖାଲି ଜାଣିଦେଇଥିଲ, କାନ ଫଙ୍କା ଗୁରୁ ସେ କଣ କହିଲେ, ଗୁରୁ କଣ କହିଥିଲେ ତୁମର ମନେ ନଥିବ, କେବଳ ସେ ଗୁରୁ ଚାଲି ଆସିବ ଶିଶୁ ବେଳୁ ଶିଶୁ ଘରୁ କୋଉଦିନ ଧାନ ଯେତେବେଳେ କଟା ସରିବ ମୁଗ ଯେତେବେଳେ ହବ ସେଦିନ କର୍ଣ୍ଣ ଫୁଙ୍କା ଆମନ୍ତ୍ର ଗୁରୁ ନା ଆଉ ସେ ବାପୁ ବାପୁ ଦେଇ ସାରିଲେ ପୁଣି କାହାକୁ ଦେବେ ପୁଅକୁ ଦେବେ ପୁଅ ଯେତେବେଳେ ମାଲିକ ହେଇଯିବ ପୁଅକୁ ମାଡ଼ି ବସିବେ ଏଇ ତୁ ବାପୁକୁ ଶିଖେଇବି କହ ତୁ ପୁଅ କହୁନୁ ମନ୍ତ୍ରଟା ନବ ଚଳିବ କେମିତି ତାହେଲେ ସେ ଗୁରୁ ସିଏ ତ ଗୁରୁ ପୁଅଟା ପାଠ ପଢ଼ିଲାଣି ବାପ ତାର ମନ୍ତ୍ର ନେଇ ତାର ସରଳ ଲୋକ ବିଶ୍ୱାସ କରୁଥିଲା ପୁଅ ତାର ପାଠ ପଢ଼ିଗଲାଣି ଗୁରୁ ଆସିଛି ମନ୍ତ୍ର ଦେବା ନାଇଁ କିନ୍ତୁ ଗୁରୁର ଦାନ୍ତ ତାର ଆଗ ଦାନ୍ତ ଆଉ ନାହିଁ ଦାନ୍ତ ପଳେଇଗଲେ କଣ ହୁଏ କଥା ଗୁଡାକ ଶୁଭିବନି କିଛି ବୁଝିପାରିଲେ କି ନାହିଁ ତେଣୁ ଗୁରୁ ଯେତେବେଳେ ମନ୍ତ୍ର ଦଉଛନ୍ତି ସେ କାନ ସାରା ତାର ସବୁ ଥୁକାର ଗୁଡାକ ଛେପ ଗୁଡା ସବୁ ଭରି ହେଇଗଲାଣି ସିଏ ପାଠ ପଢା ପିଲା ସିଏ ରାଗିକି ଉଚ୍ଛେଦ ହେଲାଣି ଇଏ କଣ ମନ୍ତ୍ର ଦଉଛ ନା ମୋ କାନ ଭିତରେ ଗୋଟା ଛେପଟା ପରି କରୁଛି ଆଚ୍ଛା ସିଏ କହୁଛି ଗୁରୁଦେବ କଣ କହୁଛ ତୁମେ କଣ ମନ୍ତ୍ରଟା କଣ କୁହ ସେ ଇଏ ବି ମନ୍ତ୍ର ଉଚ୍ଚାରଣ କରିପାରୁନି କାହିଁକି ଏ ଦାନ୍ତ ତାର ନାଇଁ ଉଠି ହେଲାଣି ନା କହିଲା ତୁମେ ମନ୍ତ୍ରଟା ପଢିପାରୁନ ମୋ କାନ ଭିତରେ ସବୁ ଛେପ ପରି ହେଇଗଲାଣି ମୋର ଏ ମନ୍ତ୍ର ତ ବାପା ତାର ମାଟି ବସୁଛି ନା ନା ତୁ ଦେଖା ନାହିଁ କହିଲା କଣ ମୁଁ ମୋ ବାପରାଣ ଢିଙ୍କି କିଣିବି ମୋ ବାପରାଣ ପକେଇଛି ମୁଁ ଢିଙ୍କି କିଣିବି ଓଡ଼ିଆରେ ନାହିଁ ସବୁ ବାପରାଣ ପକେଇଛି ମୁଁ ଢିଙ୍କି କିଣିବି ନା କଣ ମୁଁ ସେ ମନ୍ତ୍ର ମନ୍ତ୍ର ନେବି ଗୁରୁ କହିଲା କିରେ ମୁଁ ତ ଜେଜେକୁ ମନ୍ତ୍ର ଦେଇଥିଲି ତୋ ବାପୁକୁ ମନ୍ତ୍ର ଦେଇଛି ତୁ କାଲିକାର ଟୋକାଟା ତ ତୁ କଣ ମନ୍ତ୍ର ନୁହଁ କହିଲା ତୁ ମନ୍ତ୍ରଟା ତୁମେ କହିପାରୁନ ମୋ କାନ ଭିତରେ ସବୁ ଛେପ ଭରି ହେଇଗଲାଣି ତଥାପି ତୁମେ ମୋର କେମିତି ଗୁରୁ ହବ ମୁଁ ତ ମାନୁନି ଗୁରୁ ବୋଲି ନା ମୁଁ ବା ତୁମ କୂଳରୁ ଗୁରୁ କିରେ ସେ ଗୁରୁ ସ୍ଥିତିରେ ନାହିଁ ବା ଏଠି ପ୍ରଭୁ ଯୋଉ ଲେଖିଛନ୍ତି ଆଚାର୍ଯ୍ୟଙ୍କ ସବୁ ତାଙ୍କର ଯେମିତି ଆଚାର୍ଯ୍ୟଙ୍କର ଭାବାର୍ଥ ହଉଛି ପ୍ରଭୁ ତାଙ୍କୁ ସବୁ ଆଚାର୍ଯ୍ୟଙ୍କର କଥା ହଉଛି ଚକ୍ରିବା ତାଙ୍କର ଟିକା ନନୁ ଏବଂ ତେ ଯଦି ସ୍ୱରାଜ୍ୟ ଅସ୍ମିନ୍ ନାସ୍ତି ଜିଜ୍ଞା ତୈ କୟା ବୃତ୍ତା ଜୀବିଷ୍ୟତି ତତ୍ରାହ ଏଠି କହିଲେ ନା ଗୁରୁ ଗୁରୁ ନହତ୍ୱାଇ ମହାନୁଭାବ ଶ୍ରେୟ ଭୋଗତୁମ୍ ମୁଁ କଣ କରିବି ଗୁରୁଙ୍କୁ ମାରିକି ରକ୍ତରଞ୍ଜିତ ସିଂହାସନ ଭୋଗିବା ଅପେକ୍ଷା ଶ୍ରେୟ ହଉଛି ଭିକ୍ଷାବୃତ୍ତି କରିବା ଏଠି ସେ କଥା କହୁଛନ୍ତି ଆଚ୍ଛା ଯଦି ତୁମେ ସ୍ୱରାଜ୍ୟ ଅସ୍ମିନ୍ ନାସ୍ତି ଜିଜ୍ଞା ତୁମର ଯଦି ରାଜ୍ୟ ପାଇବାର ଇଚ୍ଛା ନାହିଁ ତ ଏଇ କୟା ବୃତ୍ତିଆ ଜୀବିଷ୍ୟତି ତୁମେ କେଉଁ ବୃତ୍ତିରେ ବଞ୍ଚିବ ଭଗବାନ ପଚାରୁଛନ୍ତି ଭଗବାନ ଯେମିତି ଗୋଟେ ଅନ୍ଧକାର ରାସ୍ତାକୁ ଠେଲି ଦେବେ ସେମିତି ନୁହେଁ ସାଧୁଗୁରୁ କାହାର ଅମଙ୍ଗଳ କରନ୍ତିନି କି ଭଗବାନ କାହାର ଅମଙ୍ଗଳ କରନ୍ତି ଅମଙ୍ଗଳର ହୃଦୟ ଯାହା ଭାବନା ଯାହା ହୃଦୟ ଭିତରେ ଅଛି ତାର ତ ନିଜର ମଙ୍ଗଳ ହବନି ସେ ଅନ୍ୟକୁ କଣ ସାହାଯ୍ୟ କରିବ ସେ ଅମଙ୍ଗଳ ହୃଦୟ ଯାହାର ସବୁବେଳେ ଭାବନା ଭିତରେ ରହିଛି ଭଗବାନ ମଙ୍ଗଳ ଚାହୁଁଛନ୍ତି କହିଲେ ତୁ ଚଳିବୁ କେମିତି କହ ଯୁଦ୍ଧ କରିବୁନୁ ରାଜ୍ୟ ସିଂହାସନ କରିବୁ ଯୁଦ୍ଧ ଚଳିବୁ କେମିତି ଏଠି କହିଲେ ଅହତ୍ୱା ଗୁରୁବଦ୍ଧମ ଅକୃତ୍ୱ ଭକ୍ଷ୍ୟମ କ୍ଷେତ୍ରୀୟ ବିଗାହିତମ ଅପି ଭିକ୍ଷା ପ୍ରାପ୍ତ ବର୍ଣ୍ଣବ ବି ଭୋକ୍ତମ ଶ୍ରେୟମ ଗୁରୁଙ୍କୁ ବଦ୍ଧ କରିକି ଏ କ୍ଷେତ୍ରୀୟ ସିଂହାସନ ଭୋଗିବା ଅପେକ୍ଷା ବଦ୍ଧ ନ କରି ଭିକ୍ଷା ବୃତ୍ତିରେ ଚଳିବା ହେଉଛି ମଙ୍ଗଳ ଅର୍ଜୁନଙ୍କର ଦୟା ଭାବରେ ଚାଲି ଆସିଛି ନା ତୁମର ଯେତେ ଭଲ ଗୁଣ ଥାଉ ସେଟା ଭଗବାନ ପାଖରେ ଲାଗୁଛି କି ନାହିଁ ଚିନ୍ତା କରିବାକୁ ଏଇ ଯୋଉ ଲୋକମାନଙ୍କୁ ଦୟା କରୁଛନ୍ତି ଗରିବ ଲୋକମାନଙ୍କୁ ଦୟା କରୁଛନ୍ତି କହୁନାହାନ୍ତି ଗରିବ ଲୋକମାନେ ଦୟା କରୁଛନ୍ତି ତୁମେ ଦୟା କର କ୍ଷମା ସବୁ ଥାଉ ସେଟା ପ୍ରଭୁଙ୍କର ନୀତି ସହିତ ମିଳୁଛି କି ନାହିଁ ଦେଖିବାକୁ ପଡ଼ିବ ନହେଲେ ସେଥିରେ କିଛି ଲାଭ ହବନି କିଛି ଲାଭ ହବ ଆମର ମୁଖ୍ୟ ଉଦ୍ଦେଶ୍ୟ ରହିଲା ଏ ଜଗତରେ ଜଣଙ୍କୁ ସାହାଯ୍ୟ କରିବାକୁ ପଡ଼ିବ କେମିତି ସିଏ ଜଗତର ସବୁଦିନ ପାଇଁ ତାର ଦୁଃଖଟା ଦୂର ହଉ ଆତ୍ମବୃତ୍ତିରେ ଆମେ ସାହାଯ୍ୟ କରିବା ଦେହ ବୃତ୍ତିରେ ସାହାଯ୍ୟ କରି କଣ ଅଛି ତ ଗରିବ ତୁମେ 10 ଟଙ୍କା ଦେଇଦେବ ସେ ତା ନମ୍ବର ସେ ଦାମ ଦେଖାଇଦେବ ଆଉ ସେ କଣ କରିବ ତାକୁ ଭଗବାନ ଗରିବ କରୁଛନ୍ତି ତୁମେ ତାକୁ ଧନୀ କରିବ ସରକାର ଯେତେ ଏଇ ଯୋଉ କଣ ବିପିଏଲ୍ ଚାଉଳ ଦେଲା କହିଲା ଲୋକମାନଙ୍କର ଟଙ୍କାଇକା ଚାଉଳ ଦେଲା ଟଙ୍କାଇକା ଚାଉଳ ଦେଲା ମଦୁଆମାନଙ୍କ ସଂଖ୍ୟା ବଢ଼ିଲା ଏଇ ତାଙ୍କୁ ଖଟି ଖାଇବା ପାଇଁ ଭଗବାନ କରିଥିଲେ ତୁମେ କହିବ ଆମେ ବଡ଼ ମଣିଷ କରିଦେବୁ ତାଙ୍କ ଭଲ ବୋଧ ଦେଖାହବ କେମିତି ଦେଖାହବ ତୁମେ କ'ଣ ଭାଗଟାକୁ ପରିବର୍ତ୍ତନ କରିଦେବ କେବେ ପାରିବନି ଏଠୁ ଆମେ କେବେ ଗ୍ରହଣ କରିବୁନି କାରଣ ତା କର୍ମଫଳଟା ତୁମେ ଏବେଟେ ବନ୍ଦ କଲେ ଆଉ ଗୋଟେ ବାର ବାହାରିବ କେ ବନ୍ଦ କରିବନି ଯେମିତି ତୁମର ଏଇ ଯୋଉ ବାବୁଲି ବଥ ହେଇଛି ଜାଣିଛ ନା ବଥ ହୁଏ ବଥ କଣ କରେ ମା ମାନେ କଣ କୁହନ୍ତି ମା ମାନେ ବଥ ହେଲେ କଣ କହିବେ କହିବେ ଏଟା ଫାଟୁ ଜାଣିନ କେବେ ବି ଔଷଧ ଦେବେନି କହିବେ ସେ କଣ ସବୁ କଣ ହଳଦୀ ଫଳଦୀ କାହିଁକି ଲଗାନ୍ତି ଏଟା ଫାଟିଗଲେ ଅପରିଷ୍କାର ରକ୍ତ ଗୁଡାକ ବାହାରିଯିବ ଯଦି ତୁମେ ଚପେଇ ଦେଲ ବଥଟାକୁ କଣ ହବ ପୁଣି ସେ ଆଉ ଗୋଟେ ବାହାରିବ କୁଣ୍ଡିଆ ହବ କାଛ କାରଣ ଏଟା ଅପରିଷ୍କାର ରକ୍ତଟା ଏଟା ବାହାରିଗଲା ଭଲ ତୁମେ ତାକୁ ଜବରଦସ୍ତିରେ ଚପେଇବ ସେଟା ହବନି କରମ ଫଳଟା ତୁମେ ଜବରଦସ୍ତି ଅଟକେଇ ପାରିବନି ତାକୁ ଭଗବାନ ଗରିବ କରିଛନ୍ତି ଜଣେ କାହିଁକି ତାକୁ ଗରିବ କରାହେଇଛି ସେ ବୁଝିବା ଦରକାର ଆଉ ତୁମେ ତାକୁ ସାହାଯ୍ୟ କେମିତି କରିବ ତାକୁ ଆଣ ତୁ ଗରିବ ବାପା ହେଇଛୁ ଏଇ ମଦମାଂସ ଖାଇକି ଗରିବ ହେଇଛୁ ପୁଣି ଏ ଜନ୍ମରେ ପୁଣି ମଦମାଂସ କାହିଁକି ଖାଉଛୁ ଛାଡ଼ ତ ଠାକୁରଙ୍କୁ ଟିକେ ଡାକ ସତମାର୍ଗରେ ରହ କୌଣସି ବ୍ୟକ୍ତିକୁ ତୁମେ ସାହାଯ୍ୟ କରି ତା କର୍ମଫଳକୁ ସାହାଯ୍ୟ ତାକୁ ତା କର୍ମଫଳକୁ ବଦଳେଇ ପାରିବନି, ତାର ଅର୍ଥ ନୁହେଁ ଯେ ଆମେ ସାହାଯ୍ୟ କରିବାନି। ସାହାଯ୍ୟ କରିବା ଦରକାର, ଏମିତି ସାହାଯ୍ୟ କରିବା ଦରକାର ଯେଉଁ ସାହାଯ୍ୟଟା ଆମର ବୃଥା ଯିବନି ତାର ଲାଭ ହବ, ଆମର ବୃଥା ଯିବନି ତାର ଲାଭ ହବ, ସେଟା ଚିନ୍ତା କରିକି ସାହାଯ୍ୟ କରିବା ଦରକାର। ଆମେ 10 ଟଙ୍କା ଦେଇଦେବା, ଲୋକ ବିଡ଼ି ଖାଇଦେବେ, ସେ ବିଡ଼ି ଖାଇଲେ ତାର କ୍ଷତି ହେଲା, ଆମ ପଇସା ବି ଗଲା। ତେଣୁ ଅର୍ଜୁନ କହୁଛନ୍ତି ମୁଁ ଭିକ୍ଷାବୃତ୍ତିରେ ବରଂ ଚଳେଇବି, କିନ୍ତୁ କ୍ଷତିରେ ବିଘରିତ କାମ ସରି ଗୁରୁଙ୍କୁ ମାରିକି ମୁଁ ଚଳିବିନି। ଅହିକ ଦୁର୍ଜେଶ ଲାଭ ବି ପାରାତ୍ରିକ ଅମଙ୍ଗଳ ତୁ ନୈବଶ୍ୟାତ ଇତି ଭାବମ, ଗୁରୁଙ୍କୁ ମାରିଦେଲେ ଅହିକ ଦୁର୍ଜେଶ ହବ। ସବୁ ଲୋକ କହିବେ ଦେଖ ଅର୍ଜୁନ ତାଙ୍କ ଗୁରୁଙ୍କୁ ମାରିଲେ, ଯେତେବେଳେ ଏଇ ଜନ୍ମରେ ମତେ ଲୋକମାନେ ସବୁ ନିନ୍ଦା କରିବେ, ପର ଜନ୍ମରେ ମୋର ମଙ୍ଗଳ କେମିତି ହବ। ବଡ ଯୁକ୍ତି ସବୁ ପୁରା ସୁନ୍ଦର ଯୁକ୍ତି ସବୁ ଲଗାଉଛନ୍ତି, ଏ ଚକ୍ରବାଦ ଲେଖୁଛନ୍ତି, ଭଗବାନ କହୁଛନ୍ତି ଆଚ୍ଛା ନନୁ ଏତେ ଗୁରୁବ ଅବଲିପ୍ତା କାର୍ଯ୍ୟ କାର୍ଯ୍ୟ ଜାଣତୁ ଅଧାର୍ମିକ ଦୁର୍ଯ୍ୟୋଧନା ତ ଅନୁଗତ ଅସ୍ତ୍ୟାଜ୍ୟ ଏବ ଏଠି ପ୍ରବାଦ ପ୍ରବାଦ ଏଠି ଏହାକୁ ରଚନା କରିଛନ୍ତି। ଏଠି ଦୁର୍ଯ୍ୟୋଧନ ପକ୍ଷ ହେତୁ ପ୍ରବାଦ ରଖିଲେ ନା, ଏଠି ଭୀଷ୍ମ ଦ୍ରୋଣ ଦୁର୍ଯ୍ୟୋଧନର ପକ୍ଷ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ, କାରଣ ସେମାନଙ୍କଠାରୁ ସେ ଅର୍ଥ ପାଉଥିଲେ, ସେଥିପାଇଁ ତାଙ୍କର ଆଉ ଗୁରୁତ୍ୱ ନାହିଁ, ଅବଲିପ୍ତ କାର୍ଯ୍ୟରେ ଭୁଲ କାର୍ଯ୍ୟରେ ପଶିଗଲେ ଆଉ ଅନ୍ୟଟାକୁ କେବେ ସପୋର୍ଟ କରାହବନି କୌଣସି କାର୍ଯ୍ୟରେ, କେବଳ କ୍ଷମା ଦିଆହବ। ଅନ୍ୟାୟ ବ୍ୟକ୍ତିକୁ ମହାତ୍ମା ମାନେ କ୍ଷମା ଦିଅନ୍ତି କିନ୍ତୁ ସପୋର୍ଟ କରିବେନି, ସେ ଅନ୍ୟାୟ କରିଛି ଆଉ କରିବ ନାହିଁ ତ କ୍ଷମା ଦିଆହବ, କିନ୍ତୁ ସହମତ ହେବେନି ତାଙ୍କ ସାଙ୍ଗରେ କେବେ ନାହିଁ, ତୁ ଆଉ ଅନ୍ୟାୟ କରିବୁନୁ ତାଙ୍କ ଆଉ ଅନ୍ୟାୟ ବ୍ୟକ୍ତିକୁ ତାକୁ ସାହାଯ୍ୟ କରିବେ ସେଟା ହେଇପାରିବେ, ତାଙ୍କ ଗୁରୁତ୍ୱ ରହିବେ। ଏଠି ସେ କଥା କହୁଛନ୍ତି ଯଦୁକ୍ତମ କାର୍ଯ୍ୟକାର୍ଯ୍ୟ ଅନାଜିତ ଅଧାର୍ମିକ ଦୁର୍ଯ୍ୟୋଧନ, କାର୍ଯ୍ୟ ଅକାର୍ଯ୍ୟ ନ ଜାଣିଥିବା ଦୁର୍ଯ୍ୟୋଧନଙ୍କର ଅନୁଗତ ହେଇଯାଇଥିଲେ କିଏ, ଦୁଇ ଜଣ ଭୀଷ୍ମ ଦ୍ରୋଣ, ସେମାନଙ୍କର ଗୁରୁତ୍ୱ କେଉଁଠୁ ରହୁଛି, ତୁମେ କହୁଛ ସେ ଗୁରୁ ବୋଲି ତାକୁ ବଧ କର, ସାଙ୍ଗେ ସାଙ୍ଗେ ମହାଭାରତ ରାଣୀ ଦେଲେ ଚକ୍ରିପାଦ। ଏଇଟାକୁ ପ୍ରଭୁପଦ ପ୍ରଥମରୁ ଆରମ୍ଭରୁ ଲେଖିଲେ, ଯଦୁକ୍ତମ ଗୁରୋପ୍ୟ ଅବଲିପ୍ତସ୍ୟ କାର୍ଯ୍ୟକାର୍ଯ୍ୟ ଜାନତ ଉତ୍ପତ୍ତି ପ୍ରତିପନ୍ନସ୍ୟ ପରିତ୍ୟାଗ ବିଧିୟତେ ଇତି ବାଚ୍ୟ। ଶାସ୍ତ୍ରରେ କୁହାଯାଇଛି ଗୁରୁ କାର୍ଯ୍ୟ ଅକାର୍ଯ୍ୟ ଯଦି କିଛି ନ ଜାଣିପାରୁଛନ୍ତି, ଭୁଲ ରାସ୍ତାରେ ଯାଉଛନ୍ତି, ତାଙ୍କୁ ତୁମେ ତ୍ୟାଗ କରିବ, ତ୍ୟାଗ କରିପାରିବ, କାରଣ ସେ ଅଧର୍ମ କାମ କରୁଛନ୍ତି। ଏଠି କହୁଛନ୍ତି ନା କାର୍ଯ୍ୟ କାର୍ଯ୍ୟ ଜାଣନ୍ତୁ ଉତ୍ପତ୍ତ ପ୍ରତିପର୍ଣ୍ଣସ୍ୟ, ବେଦ ପରମ୍ପରାକୁ ମାନୁନାହାନ୍ତି, ବିଧି ପରମ୍ପରାକୁ ମାରୁନାହାନ୍ତି, ପରିତ୍ୟାଗ ବିଧି ହତେ ତାଙ୍କୁ ତ୍ୟାଗ କରିଦେବ। ଜଣେ ଗୁରୁଦେବ ସେ କଥା ପ୍ରଶ୍ନ ପଚାରୁଛି, ଆଜ୍ଞା ଯଦି ଆମେ ଦେଖୁଛୁ ଗୁରୁଙ୍କର ଏଇଟା ଭୁଲ ଅଛି ଆମେ କ'ଣ କରିପାରିବୁ, ଗୁରୁଦେବ କହିଲେ ନାଇଁ ନାଇଁ, ଯଦି ସେ କୌଣସି ଭ୍ରମବଶତଃ ବା କୌଣସି ପରିସ୍ଥିତିରେ ପଡ଼ିକି ସେ ଜିନିଷଟା କରୁଛନ୍ତି, ଶିଷ୍ୟର କର୍ତ୍ତବ୍ୟ ହେଲା ତାଙ୍କୁ ଜଣେଇବ, ଗୁରୁଦେବ ଏଇଟା କରିବା ଠିକ୍ ନୁହେଁ, ରିଜେକ୍ଟ ବି କରିପାରିବେନି ଏତେ ଶୀଘ୍ର ଆମ ବୈଷ୍ଣବ ପତ୍ର, କାରଣ ସେ ବୈଷ୍ଣବ ପରମ୍ପରାରେ ସେ ଜଣେ ଆସୁଛନ୍ତି ନା ଗୁରୁ, ତୁମେ ଦେଖିବ ତାଙ୍କୁ କହିବ, ଗୁରୁଦେବ କହୁଛନ୍ତି ସେ ନ ମାନୁଛନ୍ତି, ସେ ଭୁଲ କରୁଛନ୍ତି କିନ୍ତୁ ମାନୁନାହାନ୍ତି, ତୁମକୁ ଓଲ୍ଟି କହୁଛନ୍ତି ନାଇଁ ନାଇଁ ମୁଁ ଠିକ୍ ରାସ୍ତାରେ ଅଛି, ତାହେଲେ ତୁମେ ତାଙ୍କୁ ରିଜେକ୍ଟ କରିବ। ସେ ଯଦି ପୁଣି କୌଣସି କୌଣସି କାର୍ଯ୍ୟବଶତଃ ବା କୌଣସି ପରିସ୍ଥିତିରେ ପଡ଼ିକି ସେ ଭୁଲ ରାସ୍ତାକୁ ପଳେଇ ଆସିଛନ୍ତି, ତା ଅର୍ଥ ନୁହେଁ ଯେ ସେ ପୁରା ପାପ କାମ କୌଣସି ନାରୀ ସହିତ ଲିପ୍ତ ହେବା ଏସବୁ ଜିନିଷ ନୁହେଁ, ଯଦି ଗୋଟେ କୌଣସି ଅନ୍ୟାୟ ଜିନିଷକୁ ସପୋର୍ଟ କରୁଛନ୍ତି ସେ କହିପାରିବ ଆଜ୍ଞା ଗୁରୁଦେବ ଏଇଟା କରିବା ଠିକ୍ ନୁହେଁ, ଏଇଟା ଏମିତି ଅନ୍ୟାୟ ଜିନିଷଟା, ସେଟା ସେ ଯଦି ହୃଦୟଙ୍ଗମ କରିକି ସେ ଠିକ୍ କାର୍ଯ୍ୟକୁ ପଳେଇଲେ ଠିକ୍ ଅଛି। ଏମିତି ନାହିଁ ଯେ ତୁମେ ସବୁ ସବୁ କଥାରେ ତୁମେ ଗୁରୁ ରିଜେକ୍ଟ କରିଦେଇପାରିବ ନାହିଁ, ତୁମର ଅଧିକାର ହିଁ ନାହିଁ ଗୁରୁଙ୍କୁ ରିଜେକ୍ଟ କରିବା, ତୁମର ଅଧିକାର ନାହିଁ, କାରଣ ତୁମେ ବିଚାର କରି ଦେଖିବା ଦରକାର ଯେ ଦୋଷ ଦୁର୍ବଳତାର କେତେ ମୁଁ ମୁକ୍ତ ହେଇଛି। ଜଣେ ବାପା ହବା ଆଉ ଜଣେ ଗୋଟେ ପୁଅ ହବା ବହୁତ ଡିଫରେନ୍ସ ରହିଛି, ପୁଅ ବାପାର ହଜାର ଦୋଷ ଦେଖିପାରିବ, ବହୁତ କଥା କହିପାରିବ, ଏମିତି ଘର ଚଳାଇବା ଦରକାର, ଏମିତି କରିବା ଦରକାର, ହେ ବାପା ଏମିତି କରୁଛନ୍ତି ତା କରୁଛନ୍ତି, ବାପା କେତେ ବାଲାନ୍ସ କରିକି ଶାଶୁ ତା ସ୍ତ୍ରୀକୁ ବୋହୁଟାକୁ ଝିଅକୁ ପୁଅକୁ ପରିବାରକୁ ସମାଜକୁ ଚଳୁ ସେଟା ବାପା ଜାଣେ। ସବୁ ପରିସ୍ଥିତିଟା ଯେ ଗୁରୁ ଗୁରୁ ଯେଉଁ ସ୍ଥିତିଟା, ତୁମର ଗୋଟିଏ ଜିନିଷ ଦରକାର ଯେ ଶିଶୁ ହେଲା ତାର କ'ଣ ଦରକାର, ସେ କହିବ ମୋତେ ଖାଲି କୃପା କର ନା କ'ଣ ଭାବିଲି, ଯେ ଶିଶୁ ହେଲା ସେ କ'ଣ ମୋତେ ଖାଲି କୃପା କର ମୁଁ ଭଲରେ ରହିବି, ଗୁରୁଦେବ ଖାଲି କୃପା କର, କ'ଣ କ'ଣ କୃପା କ'ଣ ଦରକାର, ସ୍ତ୍ରୀ ଛୁଆ ପିଲା ନେଇକି ମୁଁ ଭଲରେ ରହିବି, ଟିକେ ମଠ କେବେ ଚାଲିବ, ସେ କ'ଣ ତାଙ୍କ ଗୁରୁଙ୍କ କଥା ଚିନ୍ତା କରୁଛି, ତୁମେ ଚିନ୍ତା କରୁନା ଶିଷ୍ୟ କ'ଣ ଚିନ୍ତା କରୁଛି, ବର୍ତ୍ତମାନ ଶିଷ୍ୟ ଚିନ୍ତା କରୁଛି ମୁଁ କେମିତି ଭଲରେ ରହିବି, ମୋର 16 ମାଳା ଜପ ହେବା ଦରକାର, ମୋ ସ୍ତ୍ରୀ ସାଙ୍ଗରେ ଭଲରେ ପଡ଼ିବା ଦରକାର, ପିଲା ଛୁଆମାନେ ମୁଁ କେମିତି ଭଲରେ ରହିବି, ମୋର ସବୁ ଭଲରେ ଚାଲିବ, ଶିଷ୍ୟରେ ଚିନ୍ତା ନା ଆଉ ଗୁରୁରେ କଣ ଚିନ୍ତା ଭାବିଲୁ ଗୁରୁରେ କଣ ଚିନ୍ତା ଖାଲି କଣ ମଠ ଚିନ୍ତା ଗୁରୁର ସବୁ ଚିନ୍ତା ଗୁରୁର ଚିନ୍ତା କଣ ଶିଷ୍ୟଟା ସିଏ ଯଦି ଭଜନ ନ କଲା ମୋତେ ବି ଟାଣିକି ନବ ନରକୁ ସିଏ ଯଦି ଖରାପ ରାସ୍ତାକୁ ଗଲା ବଦନାମ ମୁଁ ହେବି ପୁଣି ମୋତେ ବି ତାଙ୍କର ଫଳ ଭୋଗିବାକୁ ପଡିବ ଶିଷ୍ୟକୁ ବଞ୍ଚା ଆଚ୍ଛା ଭଗବାନ ଏଠି ଅଛନ୍ତି ତାଙ୍କର ସେବା ବୁଝା ହବ କି ନାହିଁ ପ୍ରଭୁ ଅଛନ୍ତି ନା ପ୍ରଭୁଙ୍କର ସେବା ବୁଝା ସେ କଥା ସେ ବୁଝିବେ ଆଚ୍ଛା ପୁଣି ଶିଷ୍ୟର କାର୍ଯ୍ୟ ରହିଲା ତା ଗୁରୁଙ୍କ ପାଇଁ କିଛି କରିବ ନା ସିଏ କଣ ଖାଲି ତା ଶିଷ୍ୟ କଥାଟା ବୁଝିବ ନା କଣ ମୁଁ ଶିଷ୍ୟ କରିଦେବି ମୋ ଶିଷ୍ୟକୁ ମୁଁ ମୋର ବୁଝିବି ମୁଁ ମୋର ପୁଣି ଋଣ ରହିବ ନା ମୁଁ ଗୁରୁଙ୍କ ଦୂର ମନ୍ତ୍ର ନେଇଛି ମୋ ଗୁରୁଙ୍କର ବିଗ୍ରହ ଅଛନ୍ତି ମୋର ଗୁରୁଙ୍କର ପରମ୍ପରା ଶିକ୍ଷା ରହିଛି ଗୁରୁଙ୍କର ଦାୟିତ୍ୱ ରହିଛି ତ ସିଏ ପୁଣି ସେଠିକି ତାହେଲେ ସିଏ କଣ କରିବେ ସିଏ କେତେ ପ୍ରକାର ଚିନ୍ତାରେ ରହିଲେ ତୁମେ କହିପାରିବନି ହେଟା ଏଟା ଭୁଲ ସାଂସଦ ରିଜେକ୍ଟ କର ନାଇଁ ଗୁରୁ ସେବା ପାଇଁ ଏଟା କରିବାକୁ ପଡିବ ଭକ୍ତିନାଥ ଠାକୁର ଯେତେବେଳେ ଥିଲେ ସବୁ ସନ୍ନ୍ୟାସୀ ମାନେ ବହୁତ ଷ୍ଟଲାର୍ଡ ସନ୍ନ୍ୟାସୀ ମାନେ ସବୁ ଥିଲେ ତା ଭିତରେ ଜଣେ ଗୃହସ୍ଥ ଥାନ୍ତି ସେ ଭାରି ଏକ୍ସପର୍ଟ ସବୁ ସାହାଯ୍ୟ ସବୁ ପ୍ରିଣ୍ଟିଂ ପ୍ରିଣ୍ଟିଂ କାରଣ ବିବୃତ ମୃଦଙ୍ଗ କହୁଥିଲେ ନା ପୂର୍ବା ସେଇଟାକୁ କହୁଥିଲେ ବିବୃତ ମୃଦଙ୍ଗ ମୋ ଗୁରୁଦେବ କହିଛନ୍ତି ବୁକ୍ ଡିଷ୍ଟ୍ରିବ୍ୟୁସନକୁ ଆଉ ସେ ବହୁତ ସବୁ ପ୍ରେସ୍ ପ୍ରେସ୍ କାର୍ଯ୍ୟରେ ସବୁ ସାହାଯ୍ୟ କରନ୍ତି କିନ୍ତୁ ତାଙ୍କର ଟିକେ ଆଚରଣ ଟିକେ ମାନେ ଭାରି ଷ୍ଟ୍ରିକ୍ଟ ମାନେ କହିଦିଅନ୍ତି ଆଉ କଣ କେମିତି ଦୁର୍ବଳତା ଅବଶ୍ୟ ଯେହେତୁ ଗୃହସ୍ଥ ଥିଲେ କୋଉଠି କଣ ଟିକେ ପଇସା ପତ୍ର ଏପଟ ସେପଟ କରିଦିଅନ୍ତି ଇଏ ସାଙ୍ଗେ ସାଙ୍ଗେ ସନ୍ନ୍ୟାସୀ ମାନେ ସବୁ କହିଲେ ଗୁରୁଦେବ ତାଙ୍କୁ ତୁମେ ବାହାର କର ତାଙ୍କୁ ଯଦି ବାହାର ନ କରିବ ଆମେ ଆମଠାରୁ ସେବା କରିବୁ ଭୁଲଟା ତୁମେ ଦେଖିପାରୁଛ କଣ ଗୁରୁ ଦେଖିପାରୁନାହାନ୍ତି ତୁମେ ତୁମ କଥାରେ ଚିନ୍ତା କରୁଛ ଶିଷ୍ୟ କେବଳ ତା କଥା ଚିନ୍ତା କର ସେଥିପାଇଁ ସେ ଜୀବନ ସାରା ଶିଷ୍ୟ ସେ ଗୁରୁ କେବେ ହେଇପାରିବେନି ଆଉ ଗୁରୁ କିଏ ହୁଅନ୍ତି ଯେ ତାର ଗୁରୁ କଥା ଚିନ୍ତା କରେ ସେ ଗୁରୁ ହେଇଯାନ୍ତି ଶିଷ୍ୟ କେବଳ ତା କଥା ଚିନ୍ତା କରେ ଏଇଟା ଠିକ ଏଇଟା ଭୁଲ ଏଇଟା ମୁଁ ଏମିତି ଚଳିବା ଦରକାର ଏମିତି ହେବା ଦରକାର ତା ଦରକାର ସେଥିପାଇଁ ସେ ସବୁଦିନ ଶିଷ୍ୟ ସେ କେବେ ବି ଗୁରୁ ଗୁରୁ ଆସନ ଗ୍ରହଣ କରିପାରେ ନା ଭକ୍ତିନାଥ ଠାକୁର କଣ ଜାଣିନାହାନ୍ତି ଏ ପିଲାଟି କଣ କରୁଛି ଇଏ ସନ୍ଦେଶ ମାନେ କରିଥାଉ ଆଜ୍ଞା ଭାର କରନ୍ତୁ ମଠରୁ କହିଲେ ଭାର କରିବା କେତେ ସମୟ ଲାଗିବ ସିଏ କଣ ଭୁଲ କରୁଛି ତୁମେ ଶିଷ୍ୟ ଜାଣିପାରୁଛ ମୁଁ କଣ ଗୁରୁ ଜାଣିପାରୁନି ମୁଁ ତ କାହିଁ ରଖିଛି ସିଏ ମୋ ଗୁରୁର କାର୍ଯ୍ୟଟା କରୁଛି ତୁମେ ଏଇଟା କରିପାରିବେ କି ମୋତେ ତା କାମଟା କରିବା ପାଇଁ ଗୋଟେ ଲୋକ ଦିଅ ମୋ ଗୁରୁ କାମ ପାଇଁ ଗୋଟେ ଲୋକ ଦିଅ ତା ଦୋଷଟା ମୁଁ ଦେଖିବି କାହିଁ ମୋର ଗୁରୁ ସେବାଟା ଦରକାର ମୁଁ ଦୋଷଟା ଦେଖିବିନି ଦୋଷ ସମସ୍ତଙ୍କର ଅଛି ବ୍ରହ୍ମାଙ୍କୁ ଆଣିକି ଥୋଇଦେଲେ ବ୍ରହ୍ମାଙ୍କର ଦୋଷ ଲୋକ ବାହାର କରିବେ ମୋର ଗୁରୁଙ୍କର ସେବା ଦରକାର ସବୁ ମୋ ତଳକୁ ପୋତି ଗଲେ ତୁମେ ପାରିବ ସିଧା କରୁଛି ଆଉ ତୁମେ ଭୁଲ ଠିକ କହିବ ଆଚରଣ କହିବ ମୋର ଦରକାର ନାହିଁ କାରଣ ସେ ଗୁରୁ ସ୍ଥିତିରେ ଅଛନ୍ତି ନା ତୁମେ ଗୁରୁ ହେଲେ ବି ଅନ୍ୟାୟ ପିତା ଆମ ଭୀଷ୍ମ ଗୁରୁ ସ୍ଥିତିରେ ଥିଲେ ଜାଣିଶୁଣିକି ଅନ୍ୟାୟ ପିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଆଉ ଦୁର୍ଯ୍ୟୋଧନ ପକ୍ଷରେ ରହିଥିଲେ କଣ କରିବି ଗୁରୁ ବା ହେଇଛନ୍ତି ଗୁରୁ ହେଲେ ସବୁ ସହିବାକୁ ପଡିବ ଏ ଯୋଉ ଶାଶୁ ହବା ବୋଉର କଣ ଅଛି ଭାବିଲେ ବୋଉ ରାଗିଲେ ସାଙ୍ଗେ ସାଙ୍ଗେ ଧରିବ କଣ ଭେନିଟି ବ୍ୟାଗ ନା କଣ ଏଇଟା କହୁଛ ମୁଁ ଭେନିଟି ବ୍ୟାଗ ଭେନିଟି ନା କଣ କାନ୍ଦରେ ଗୋଟେ ପକେଇ ଦେଉନାହାନ୍ତି ଆଜିକାଲି ଆଗରୁ ତ ଭେନିଟି ପ୍ୟାଣ୍ଟ କିଛି ନଥିଲା ଆଗରୁ ସ୍ତ୍ରୀ ଲୋକମାନଙ୍କ ଭେନିଟି କୋଉଟା ଆଞ୍ଚଳ ଟଙ୍କା ସୁନା ଏ ଯୋଉ କଣ କୁହନ୍ତି ବଣ୍ଠିଟା କାନି କୁହନ୍ତି କାନିରେ ବାନ୍ଧିବେ ଚାଲିବେ ବର୍ତ୍ତମାନ ଭେନିଟିରେ ପୁରେଇବେ ଏଟିଏମ୍ କାର୍ଡ ମୋବାଇଲ ଉଠିକି ପଳେଇବେ ଶାଶୁ କଣ କରିବ ଶାଶୁ ପୁଅକୁ ଦେଖିବ ଶାଶୁ ବୋହୁକୁ ଦେଖିବ ବୋହୁଟା ହବା ଭାରି ସହଜ ଶାଶୁ ସବୁ ଦେଖିବ ସେଗୁଡା ଶିଷ୍ୟ ବାଟ ଭାରି ସହଜ ଆଜ୍ଞା ମତେ ମନ୍ତ୍ର ଦିଅନ୍ତୁ ଆସି ମୁଣ୍ଡ ପୋଟ ପିଟିକି ଶିଷ୍ୟ ହେଇଯିବେ କିନ୍ତୁ ଯିଏ ଗୁରୁ ହେଇଛି ତାଙ୍କୁ ପଚାର କଣ କାମ ସିଏ ସେଇ ବୋହୁ ଭଳିଆ ସବୁ ଘର ଦେଖେ ଶାଶୁ କଥା ଦେଖେ କଣ ଶ୍ୱଶୁର କଥା ଦେଖେ ବନ୍ଧୁ ବାନ୍ଧବ କଥା ଦେଖେ ସବୁ କାମ ସେ ଭାବୁଛି ମାନେ ସବୁଠୁ ଯଦି ତୁମେ ହୀନ ସେବକ ହବ ସେବକର ଯଦି ଅତି ସବୁ ତା ସ୍ଥିତିକି ଯିବ ସେଇଟା ହଉଛି ଗୁରୁ ସମସ୍ତଙ୍କ ସେବା କରିବ ତୁମେ ସମସ୍ତଙ୍କ ସେବା କରିପାର ତୁମେ ଗୁରୁ ହବ ପୂଜା ନେଇକି ଗୁରୁ ହେଇପାରିବନି ପୂଜା ନେଇକି ଗୁରୁ ହବାଟା ହଉଛି ମାୟାବତୀ ସମ୍ପ୍ରଦାୟର କାମ ପୂଜା ନେଇକି ଯଦି ଗୁରୁ ହୁଅନ୍ତି ବଡ ବଡ ଫୁଲମାଳ ପଡିବ ଗୁରୁ ଆମର ସବୁ ଫୁଲମାଳ ପଡୁଛି ସବୁ କରୁଛି କିନ୍ତୁ ସେ ବଡ ସେବକ ସମସ୍ତଙ୍କର ସେବା କରିବେ ଶିଷ୍ୟର ସେବା କରିବେ ବିଗ୍ରହର ସେବା କରିବେ ପରମ୍ପରା ସମସ୍ତଙ୍କ ପାଇଁ ଜୀବନଟା ଦେବେ ସେ ଏଇଟା ବଡ ଇଏ କାମ ନା ଆଉ ଅର୍ଜୁନ ତାଙ୍କ ଯୁକ୍ତି ଆରେ ସେ ପୁରା ଅଜାଣତ ମାନେ ତାଙ୍କୁ ଯାହା କୁହନ୍ତି ମୋହବଶତଃ ସିଏ ଭଗବାନ କହୁଛନ୍ତି ସିଏ ଦୁର୍ଯ୍ୟୋଧନର ସପକ୍ଷ ଗ୍ରହଣ କରିଛନ୍ତି ତାଙ୍କର ଗୁରୁତ୍ୱ କୋଉଠି ଅଛି ଆଉ ତୁମର ମହାଭାରତଙ୍କୁ ସାଙ୍ଗେ ସାଙ୍ଗେ କୋର୍ଟ ଦେଇଦେଲେ ଚକ୍ରପାତ ମହାଭାରତ କହୁଛନ୍ତି ଗୁରୁଙ୍କୁ ତ୍ୟାଗ କରାଯିବ ମହାନୁଭାବ ଅର୍ଜୁନ ଏଠି ଶବ୍ଦ ଅଛି ନା ନାଇଁ 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 ସେମାନେ ମହାନୁଭାବ ଅର୍ଜୁନ କହୁଛନ୍ତି ସେମାନେ ଭୁଲ କାମ କଲେ ବି ମହାନୁଭାବ କଣ ଯୁକ୍ତି କରୁଛନ୍ତି ମହାନୁଭାବ
କାଳ କାମା କାମାଦୟ ଦୋଷ ସମ୍ଭବ ଏମିତି ଭାବ
ଅର୍ଜୁନ ଯୁକ୍ତି କରୁଛନ୍ତି ମହାନୁଭାବ ଶବ୍ଦକୁ ଅର୍ଥ କଲେ ଦିଟା ଜିନିଷକୁ ଜୟ କରିବା ଜଗତରେ ବହୁତ ବଡ କଷ୍ଟ ଦେବତା ମାନେ ପାରିନାହାନ୍ତି ଗୋଟେ ହେଲା କାଳ ଗୋଟେ ହେଲା କାମ କାମନାଟାକୁ ଜୟ କରିବା ସହଜ ନୁହେଁ ଆଉ କାଳକୁ ଜୟ କରିବା କାଳକୁ ଜୟ ମାନେ କଣ ଈଶ୍ୱର ଦ୍ୱାରା ଶରୀର ଆମକୁ ଧରିଦେଉଛି ନା ବୁଢା କରି ଦେଉଛି ପିତାମ ଭୀଷ୍ମ ଦିଟାକୁ ଜୟ କରିଥିଲେ କାମକୁ ଜୟ କରିଥିଲେ କାଳକୁ ଜୟ କରିଥିଲେ ସେ ତ ମୃତ୍ୟୁ ଇଚ୍ଛା ମୃତ୍ୟୁ ନା ଆଉ ନୈଷ୍ଠିକ ବ୍ରହ୍ମଚାରୀ କହିଲେ ତାଙ୍କୁ ସିଏ ପୁଣି ତାଙ୍କର ଦୋଷ କଣ କାଳ କାମ ଆଦେ ବିଜିତା ଅଭିଯୋଗ ବଶୀକୃତା ଯେ କାଳ ଆଉ କାମକୁ ବଶୀକୃତା ତାକୁ ବଶୀକରଣ କରିଛନ୍ତି ସ୍ତେଷା ଭୀଷ୍ମାଦି କୃତମ ଦୋଷ ସମ୍ଭବ ତାଙ୍କ ସେଇଭଳି ଭୀଷ୍ମାଦି ମାନଙ୍କର ଦୋଷ କେଉଁଠି ଅଛି ଭଗବାନ ଯୁକ୍ତି କରୁଛନ୍ତି ନନୁ ଭଗବାନ ସବୁ ନିୟମ ଜାଣିଛନ୍ତି ନା ଦ୍ରୌପଦୀର ବସ୍ତ୍ର ହେଲା ବେଳେ ଯୁଧିଷ୍ଠିର ମହାରାଜ ଯୋଉ ପ୍ରଶ୍ନ କରୁଥିଲେ ସେଇଠି ପିତାମ ଭୀଷ୍ମଙ୍କର ଗୁରୁତ୍ୱ ଚାଲିଗଲା ଭଗବାନ ସେଇଟାକୁ ସଂକେତ ଦେଉଛନ୍ତି କାରଣ ତୁମେ ସେ ନଥିଲ କି ଦ୍ରୌପଦୀର ବସ୍ତ୍ର ହରଣ ହଉଥିଲା ଯୁଧିଷ୍ଠିର ମହାରାଜ ପଚାରିଥିଲେ ପିତାମ ଆପଣ ତ ପ୍ରଥମରୁ ଅଛନ୍ତି 400 ବର୍ଷରୁ ଏ ବଂଶର ଅନୁଭବକୁ ଜାଣିଛନ୍ତି ଏଇଟା ଭରତ ବଂଶର ଏଇଟା ଠିକ କାର୍ଯ୍ୟ ହେଉଛି ଗୁରୁଙ୍କ ଆଗରେ ଗୋଟେ କୁଳବଧୂଙ୍କୁ ସ୍ୱାମୀଙ୍କ ଆଗରେ ବ୍ୟବସ୍ଥା କରାଯାଉଛି ଉତ୍ତର ଦିଅନ୍ତୁ ସେତେବେଳେ ସେ ଏଇ ଶ୍ଳୋକଟି କହିଥିଲେ ଏ ମହାଭାରତରେ ଅଛନ୍ତି ଏଇ ଶ୍ଳୋକଟି କହିଥିଲେ ଚକ୍ରବ୍ୟ ସଂସ୍ଥା ଆଣି ଏଇ ଶ୍ଳୋକଟିକୁ ପୁଟ କରୁଛନ୍ତି ଜଣେ ଯୁକ୍ତି କରିଦବ ନା ସାଧାରଣ ଲୋକ ଯୁକ୍ତି କରିଦବ କାହିଁକି ସେ ତାଙ୍କ ଗୁରୁଙ୍କୁ ମାରିବା ପାଇଁ କୃଷ୍ଣଙ୍କୁ ଯେଉଁଟା ଭୁଲ କରୁଛନ୍ତି ଭୁଲ ନାହିଁ ସେ ଗୁରୁ ନାହାନ୍ତି ସେ ପୋଜିସନରେ ନାହାନ୍ତି କଣ ଭୁଲ କରିଛନ୍ତି ସେ ଯୁଧିଷ୍ଠିର ଯେତେବେଳେ ମହାରାଜ ଯେତେବେଳେ ପ୍ରଶ୍ନ କରିଥିଲେ ସେତେବେଳେ ସେ ଏଇ ଶ୍ଳୋକଟି କହିଥିଲେ ଅର୍ଥସ୍ୟ ପୁରୁଷ ଦାସ ଦାସସ୍ତୁ ଅର୍ଥ ନ କଷ୍ୟଚିତ୍ ବହୁତ ସୁନ୍ଦର ଶ୍ଳୋକ ଏହା ମାନେ ସାପ ମରିବନି କି ବାଡ଼ି ଭାଙ୍ଗିବନି ଉତ୍ତର ଦେଇଥିଲେ କିଏ ପିତାମହେଶ ଅର୍ଥସ୍ୟ ପୁରୁଷ ଦାସ ଜଗତରେ ସମସ୍ତେ ଅର୍ଥ ଦାସ ଅର୍ଥ ସେ ପୁରୁଷ ଦାସ ଦାସସ୍ତୁ ଅର୍ଥ ନ କଷ୍ୟନ୍ ଅର୍ଥକାର ଦାସ ନୁହେଁ ଅର୍ଥକାର ଦାସ ଭାବିଲେ ଦାସ ତୁମେ ଭାବୁଛ ମୁଁ କରୋଡ଼ପତି ସେ ତୁମର ଦାସ ହେଇକି ସେ ବର୍ତ୍ତମାନ ବ୍ୟାଙ୍କରେ ଅଛି ଆଚ୍ଛା ବ୍ୟାଙ୍କ ବାଲା ତାର ମାଲିକ କି ବ୍ୟାଙ୍କ ବାଲା ତାକୁ ନେଇ ଖଟୁଛନ୍ତି ଅର୍ଥର ସମସ୍ତେ ଦାସ ଅର୍ଥକାର ଦାସ ନୁହେଁ କିଏ କହିଦେଲେ ପିତାମ ଭୀଷ୍ମ କହିଦେଲେ ବୁଝିକି ତୁ ଏଥିରୁ ତୁମେ ବୁଝିଦିଅ ସମସ୍ତେ ଜଗତ ତା ମାନେ କଣ ଡାଇରେକ୍ଟ କହିଲେଣି ଯେ ମୁଁ ତା ଅର୍ଣ୍ଣ ଖାଉଛି ସେଥିପାଇଁ ମୁଁ କିଛି କହିପାରୁନି ନ୍ୟାୟ କର ନ୍ୟାୟ ନାଇଁ ନାଇଁ ଅର୍ଥସ୍ୟ ପୁରୁଷ ଦାସ ଯେଉଁଠି ଅର୍ଥ ସେଠି ମଣିଷ ଦାସ ହେଇଯାଏ ସ୍ୱାର୍ଥ ଯେଉଁଠି ପାଏ ସେଠି ଦାସ ହେଇଯାଏ ପିତାମ ଭୀଷ୍ମ କହିଥିଲେ ଭଗବାନ ସେଇଟାକୁ ସୂଚନା ଦେଉଛନ୍ତି କାହାକୁ ଅର୍ଜୁନଙ୍କୁ ତୁମେ କଣ କହୁଛ ସେ ଗୁରୁ ଅଛନ୍ତି ସେ ଗୁରୁ ଅଛନ୍ତି ଗୋଟେ ବହୁ କୁଳବଧୂ ବିଭସ୍ତ୍ରା ହେଇଛନ୍ତି ତାଙ୍କୁ ବେଶ୍ୟା ବୋଲି କୁହାଯାଉଛି ସେଠି ତ ସେମାନେ ସେ ଗୁରୁଜଣ ଥିଲେ ପଦେ କଥା ଯିଏ କହିପାରୁନି ତାଙ୍କ ଗୁରୁତ୍ୱ କ'ଣ ଅଛି ଭଗବାନ ସେଇଟାକୁ ପ୍ରଥମ ସୂଚନା ଦେଲେ ସେଥିପାଇଁ ତାଙ୍କୁ ବୋଧ କରାଯିବା ଦରକାର ଇତି ସତ୍ୟମ ମହାରାଜ ବୋଧ ଅସ୍ମିନ୍ ଅର୍ଥେନ କୌରବେ ଏଇଠି କହିଥିଲେ ଅର୍ଥସ୍ୟ ପୁରୁଷ ଦାସ ଦାସସ୍ତୁ ଅର୍ଥନ କଶ୍ୟ ଅତି ଇତି ସତ୍ୟମ ମହାରାଜ ବୋଧ ଅସ୍ମିନ୍ ଅର୍ଥନ କୌରବ ଏ ମହାରାଜ ଇଏ ସତ୍ୟ ମୁଁ କୌରବମାନଙ୍କର ଅର୍ଥ ଦ୍ୱାରା ବୋଧ ହେଇଛି ମାନିଲେ ଆଉ ଭରି ସଭାରେ ସମସ୍ତେ ଶୁଣୁଥିଲେ ଆଉ ଯେ ଟଙ୍କାର ଗୋଲାମ ହେଇଗଲା ଗୁରୁ ଟଙ୍କାର ଗୋଲାମ ନୁହନ୍ତି ଗୁରୁଙ୍କୁ ତୁ ଟଙ୍କା ଦେଇ କିଣିପାରିବେନି ସେ ଟଙ୍କା ପକେଇଦେଲେ ଯେ ସେ ଦାସ ହେଇଗଲେ ନାଇଁ ନାଇଁ ସେ ଅର୍ଥର ଦାସ ନୁହଁ ସେ କୃଷ୍ଣଙ୍କର ଦାସ ଆମେ ଆଉ କାହାର ଦାସ ନୁହେଁ ଆମେ ଗୁରୁ କୃଷ୍ଣଙ୍କ ଦାସ ନା ଆଉ ମୁଣ୍ଡ ବିକୁଛେ ଗୁରୁ କୃଷ୍ଣ ପାଖରେ ଆଉ ଆଉ କ'ଣ ଟଙ୍କା ପଇସାର ଦାସ ନା କ'ଣ ସିଏ ନାଇଁ ଆଉ ଏ ପିତାମ ଭୀଷ୍ମ ଡାଇରେକ୍ଟ କହିଦେଲେ ଅର୍ଥସ୍ୟ ପୁରୁଷ ଦାସ ମୋ ଅର୍ଥ ହେଉଛି ଦାସସ୍ତୁ ନା ଅର୍ଥ କଶ୍ଚନ ମଣି ସମସ୍ତେ ଅର୍ଥର ଦାସ ଅର୍ଥ କାହାର ଦାସ ନୁହେଁ ଇତି ମହାରାଜ ସତ୍ୟମ ଏ ମହାରାଜ ଏଟା ହଉଛି ସତ୍ୟ ମୁଁ କୌରବଙ୍କ ଅର୍ଥରେ ବଞ୍ଚିଛି ଆଉ କହିଦେଲେ କୌରବ ମୋତେ ଏ ଦୁର୍ଯ୍ୟୋଧନ ମୋତେ ଖାଇବାକୁ ଦେଇଛି ଆଉ କହିଦେଲେ ଆଉ ତାଙ୍କ ଗୁରୁତ୍ୱ କେଉଁଠୁ ରହିଲା କିଏ କହୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଯୁକ୍ତି କରୁଛନ୍ତି ଇତି ଯୁଧିଷ୍ଠିରମ୍ ପ୍ରତି ଭୀଷ୍ମେଣା ଉକ୍ତମ ଅର୍ଥ ସାମ୍ପ୍ରତି ଅର୍ଥ କାମତ୍ୱାତ୍ ଏତାସମ ମହାନୁଭବ ପ୍ରାକୃତନ ବିଗଲିତ ପୂର୍ବରୁ ଦେଖ ବର୍ତ୍ତମାନ ସେ ଯୁଦ୍ଧ କରିବା ଆସିକି ପହଞ୍ଚନ୍ତି ତାଙ୍କର ଅର୍ଥ କାମ ନଷ୍ଟ ହେଇଯାଇଛି ବିଗଲିତ ମହାନୁଭବ କେଉଁଠୁ ରହିଲା ଆଉ ତାଙ୍କ ମହାନୁଭବ କୁହାଇପାରିବେନି ଆଉ ତୁମେ କ'ଣ କହୁଛ ମହାନୁଭବ ହତ୍ୟା କରିବନି ବୋଲି କର ହତ୍ୟା ଭଗବାନ ସୁନ୍ଦର ଭାବରେ ବୁଝାଉଛନ୍ତି ନା ଆତ୍ମଜ୍ଞାନଟା ଦେଉଛନ୍ତି ସତ୍ୟମ ତଥାପି ଇଏ ତାନ ହତବତ ମୋ ଦୁଃଖ ଆବଶ୍ୟକ ଆପଣ ଯାହା ପୁଣି ସତ୍ୟ ମାନୁଛି ସେ ଗୁରୁ ସ୍ଥିତିରେ ନାହାନ୍ତି କିନ୍ତୁ ତାଙ୍କୁ ସେ ମରିଗଲା ପରେ ଗୋଟେ ମନ ଦୁଃଖ ହବନି ଭାବିଲ ଯେତେ ଶତ୍ରୁ ଲୋକଟା ହଉ ମରିଗଲେ କଣ ଗୋଟେ ମନ ଦୁଃଖ ହୁଏନି ମଣିଷ କେତେବେଳେ ବଞ୍ଚିଥିଲା ବେଳେ ଗାଳିଦେବ ମରିଗଲା ପରେ ତା ଗୁଣଗାନ କରି ଦେଖୁନା ଯୋଉ ମିନିଷ୍ଟର ମାନେ ପରସ୍ପର ଗାଳି ଗୁଲା କରୁଥିଲେ ମରିଗଲା ପରେ ଫୁଲମାଳା ଦେଇ କହିବେ ଆଜ୍ଞା ସେ ଗୋଟେ ମହାନ ବଡ ନେତା ଥିଲେ ଏୟା ସେଥିପାଇଁ ଏଇଟା ଗୋଟେ ଭଲ ଜିନିଷ ସମସ୍ତେ ଭକ୍ତମାନେ ବି ଶିକ୍ଷା ଦରକାର ଗୋଟେ ରାଜନୀତିରୁ ତୁମେ ଶିଖ କେବେ ସେମାନେ ମୃତ୍ୟୁବରଣ କରିଗଲା ପରେ କେବେ ବି ତାଙ୍କ ନାଁ ଧରି କହିବେନି ଇଏ ଇଏ ଏହା କରି କରିତେ ଥିଲା ଆମ ବୈଷ୍ଣବମାନେ ବି କହିଦେଉଛନ୍ତି ସବୁ ନାଇଁ ସିଟ୍ ଦେଇଦେଲ ନାଇଁ କେବେ ବି ଏ ଜିନିଷ କହିବେନି ବୈଷ୍ଣବ ଚାଲିଗଲାନି ନା ତା ଦୋଷ କେବେ କହିବେନି ଭଗବାନ ବହୁତ କର୍ମୀମାନେ ବି କୁହନ୍ତିନି ବ୍ୟକ୍ତି ଚାଲିଗଲା ପରେ କେବେ ତାର ଦୋଷ କଥା ଆଲୋଚନା କରିବେନି ବାହାର ଦୁନିଆରେ ବି ଆପଣ ଦେଖିଛନ୍ତି କେଉଁ ମିନିଷ୍ଟର ଚାଲିଲା ପରେ ତାକୁ ସେ କହୁଛନ୍ତି ଜବାହରଲାଲ ନେହେରୁ କ'ଣ କ୍ଷତି କରିଛନ୍ତି ମହାତ୍ମା ଗାନ୍ଧୀ କ'ଣ କ୍ଷତି କରିଛନ୍ତି ଭାରତବର୍ଷରେ ଜାଣିବା ଲୋକ ଅଛନ୍ତି ହିଷ୍ଟ୍ରି ବି ଅଛି କେଉଁ ନେତା କ'ଣ କ୍ଷତି କରିଛନ୍ତି ଦେଶ ପାଇଁ କିନ୍ତୁ ପ୍ରତିପକ୍ଷ ନେତାମାନେ କେବେ କହିବେନି ସେ ସମୟରେ ଯୋଉ ଲୋକମାନେ କହୁଛନ୍ତି କହୁଛନ୍ତି ଅଛନ୍ତି କିନ୍ତୁ ପ୍ରକୃତ ନୀତିବାଦ ଲୋକମାନେ କହିବେନି କେବେ ବ୍ୟକ୍ତି ଚାଲିଗଲା ପରେ କେବେ ତା ଦୋଷ କୁହାଯିବନି ତେଣୁ ଏଠି ସେ କହୁଛନ୍ତି ସେମାନେ ମୃତ୍ୟୁବରଣ କରିବେ ନା ଏଥିରେ ମୋ ଦୁଃଖ ହବନି ମୁଁ ଜାଣୁଛି ସେମାନଙ୍କର ଗୁରୁତ୍ୱ ନାହିଁ ଅର୍ଥ କାମାନ ଅର୍ଥ ଲୁବ୍ଧାନ ପି ଏତାନ ଗୁରୁନ୍ ହତ୍ୱା ଅହଂ ଭୋଗାନ ଭୁଞ୍ଜିୟ କିନ୍ତୁ ତେସମ ରୁଧିରେଣ ପ୍ରଲିପ୍ତ ନେବ ଏ ଅର୍ଥ କାମରେ ଏବେ ଏଇ ଗୁରୁମାନଙ୍କୁ ହତ କରିକି ସେମାନଙ୍କୁ ସେ ଯୋଉ ରକ୍ତରଞ୍ଜିତ ସିଂହାସନ ମୁଁ ଭୋଗ କରିବା ପାଇଁ ଚାହୁଁନି ଅୟମ ଅର୍ଥ ଏତେସମ ଅର୍ଥ ଲୁବ୍ଧତ୍ୱ ବି ମତ ଗୁରୁତ୍ୱ ମସ୍ତି ହେବ ସେମାନେ ଅର୍ଥ ଲୋଭ ଲୋଭି ହେଲେ ମଧ୍ୟ ମୋର ତାଙ୍କ ପ୍ରତି ଗୋଟେ ଗୁରୁତ୍ୱ ଭାବନା ରହୁଛି ମୁଁ କ'ଣ କରିବି ସେମାନଙ୍କ ମଧ୍ୟ ଗୋଟେ ଗୁରୁ ଭାବନା ଆସୁଛି ଏଇଟାକୁ ୱିକନେସ୍ କୁହାଯାଏ ଯେତେବେଳେ ତତ୍ତ୍ୱ ସିଦ୍ଧାନ୍ତକୁ ଜାଣିଲା ପରେ ଜଣଙ୍କର ଗୋଟେ ଦୁର୍ବଳତା ରହୁଛି ତାର ମନଟା ଭାଙ୍ଗି ଯାଉଛି ସେ ହେଉଛି ୱିକନେସ୍ ସିଏ ଭକ୍ତି କରିପାରିବନି ଆତ୍ମଜ୍ଞାନ ପାଖରେ ଆଉ କିଛି ଟିକିକି ରହିବନି ସବୁ ତ୍ୟାଗ କରିବାକୁ ପଡ଼ିବ ହେଟା ଭଗବାନ ସେଥିପାଇଁ ଏଇଟା ଲାଷ୍ଟ କହିବେ ସର୍ବଧର୍ମଟା ନା ଭଗବାନ ଏଇଟା କହୁଛନ୍ତି କରିବା ପାଇଁ ପିତା ସେଥିପାଇଁ ଆମର ଆମେ କାହିଁକି ଆଉ ପିତା ମାତା ପୂର୍ବତ କହୁଛନ୍ତି ନା ତାଙ୍କର ଯୋଉ ବଳି ମହାରାଜଙ୍କ କଥାରେ କହୁଛନ୍ତି ନା ଯୋଉଟା ଦଶବତାର ବ୍ୟାଖ୍ୟାରେ ସେ କଥା କହୁଛନ୍ତି ନୁଆନ୍ କ୍ୟାନ୍ ଚେକ୍ ଦି ସର୍ଭିସ୍ ଅଫ୍ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଇଫ୍ ସମ୍ୱନ୍ ଇଜ୍ ଚେକିଂ ହି ମେ ବି ଫାଦର ମଦର ହୁ ଏମ୍ ଏମ୍ ଏ ବି ୟୁ ସୁଡ୍ ଇମିଡିଏଟ୍ଲି ରିଜେକ୍ଟ ବଳି ମହାରାଜ ଗୁରୁ ତ୍ୟାଗ କରିଦେଲେ ଆଉ କମ୍ବଳ କାମ ଶୁକ୍ରାଚାର୍ଯ୍ୟ ତାଙ୍କୁ ଜୀବନ ଦେଇଥିଲେ ଜୀବନ ଦେବା ଗୁରୁକୁ ଛାଡ଼ିଦେଲା ଆମକୁ ଜୀବନ କେହି ଦେଇନି ଭଗବାନ ଜନ୍ମ ଦେଇଛନ୍ତି ଆମ ପିତା ଆମକୁ ବଞ୍ଚେଇ ପାରିବେନି କିନ୍ତୁ ତାଙ୍କୁ ଆଉ ଗୋଟେ ପୁନର୍ଜନ୍ମ ଦେଇଥିଲେ କିଏ ଶୁକ୍ରାଚାର୍ଯ୍ୟ ତାଙ୍କୁ ଛାଡ଼ିଦେଲେ କାହିଁକି ନା ଭଗବାନ ସେବାକୁ ସେ ଚେକ୍ କରୁଛନ୍ତି ଆମେ କୌଣସି ହିସାବରେ ଆପସ ମିଳାମିଶା କାହା ସହିତ କରିପାରିବେନି କେହି ଭକ୍ତ ଆମର ପିତାମାତା ଭକ୍ତ ନ ହେଇଛନ୍ତି ଅଲଗା ସେ ଆମକୁ ଅପୋଜ୍ କରିପାରିବେନି ସେ ତାଙ୍କ ରାସ୍ତା ରୁହନ୍ତି ଆମେ ତାଙ୍କୁ ଯଦି ଖାଇବା ପିଇବାକୁ ଦେବା ଭଲ ମନ୍ଦ କରିବା କିନ୍ତୁ ତାର ଅର୍ଥ ନୁହେଁ ଯେ ସେ ପିତା ହେଲେ ବୋଲି ଆମକୁ ମନା କରିଦେବ ଠାକୁର ସେବା ଛାଡ଼ ବୋଲି ନାଇଁ ସେଟା ତୁମେ କରିପାରିବନି ତୁମେ ସେଟା ଚେକ୍ କରିପାରିବନି ତୁମକୁ ଆମେ ଖାଇବା ପିଇବାକୁ ଦେବୁ ସବୁ କିନ୍ତୁ ତୁମେ ନ କର କିନ୍ତୁ ଆମକୁ ବିରୋଧ କରିପାରିବନି ଭଗବାନଙ୍କ ସେବା କିଏ ବିରୋଧ କରିପାରିବନି ଯିଏ ବିରୋଧ କରୁଛି ତାକୁ ରିଜେକ୍ଟ କର ଇମିଡିଏଟ୍ଲି ଭଗବାନ ସେ କଥା ଏଠି ଶିଖାଉଛନ୍ତି ଏତଦ ବୋଧେ ସତୀ ଗୁରୁ ଦ୍ରୋଣ ମମ ଖଲୁ ଭୋଗମ ଦୁଷ୍କୃତି ମିଶ୍ର ସ୍ୟାତ୍ ଏମାନଙ୍କୁ ବଦ୍ଧ କଲା ପରେ ମୋର ଦୁଷ୍କୃତି ହେଇଯିବ କ'ଣ ନା ଗୁରୁ ଦ୍ରୋଣଙ୍କୁ ଇଏ ବଦ୍ଧ କଲେ ସେଥିପାଇଁ ନୀତିକାର ମାନେ ବହୁତ ସୁନ୍ଦର ସୁନ୍ଦର କଥା ସବୁ ଲେଖିଛନ୍ତି କିଏ କିଏ ଗୁରୁ ଗୁରୁ ଶବ୍ଦ ଅର୍ଥରେ ଆମେମାନେ ଆମ ଆଧ୍ୟାତ୍ମିକ ଗୁରୁକୁ ବୁଝାଉଛେ ସାଧାରଣ ଲୋକ ଗୁରୁ କାହାକୁ ବୁଝିବେ କେଉଁମାନେ ଗୁରୁ ଏ ଆଜିକାଲି ଯୋଉ ପିଲାମାନେ ଯୋଉ ବାପାକୁ ସବୁ ମାନୁନାହାନ୍ତି ଦେଖୁନା କି ବାପାଙ୍କୁ ମାନୁନାହାନ୍ତି ଶାଶୁକୁ ବହୁ ମାନୁନି ଦୁଇଟା ପ୍ରକାର ମାନନ ଅଛି ଗୋଟେ ବୟସ ଦୃଷ୍ଟିରୁ ମାନନ ଅଛି ବୟୋବୃଦ୍ଧ କୁହାଯାଏ ଆଉ ଗୋଟେ ଜ୍ଞାନ ବୃଦ୍ଧ କେବଳ ବୟୋବୃଦ୍ଧ ହେଲେ ବି ଆଜିକାଲି ପିଲା ମାନିବେନି ଆଜିକାଲି ବୋହୂମାନେ ଯୋଉ ଶାଶୁକୁ ମାନୁନାହାନ୍ତି ମୋତେ ସେ ଯୁକ୍ତିରେ ସେ ଲୋକଟା କହୁଥାଏ ମୁଁ ଏଥର କୁହେ ତୁମେ ଶାଶୁ ଶ୍ୱଶୁର ସେବା କର ସେ ମୋତେ ଗୋଟେ ଝିଅ କହିଦେଲା ମୁଁ ସେଇଠୁ ଫଟକିଣି ମୋ ମୁଣ୍ଡକୁ ଆସିଲା ସେ ନୂଆ ବାହା ହେଇଛି ହେଲେ ଆମର ଗୋଟେ କଥା କହିବାର ଅଛି ଆପଣ ସବୁବେଳେ କହୁଛନ୍ତି ଶାଶୁ ଶ୍ୱଶୁର ସେବା କର କିନ୍ତୁ ଆମେ ଦେଖୁଛୁ ଆମ ଶାଶୁ ଶ୍ୱଶୁର ତାଙ୍କ ଝିଅକୁ ଯେତିକି ଭଲ ପାଉଛନ୍ତି ସେ ଝିଅର ଦୋଷ ଦେଖୁନାହାନ୍ତି ବୋହୂର ଦୋଷଟା ଦେଖୁଛନ୍ତି କଣ ବୁଝିପାରୁଛ ନା ବାବୁ ତୁମ ଘରକୁ ଯେତେବେଳେ ଗୋଟେ ବୋହୂ ଆଇଲା ବୋହୂଟା ହେଲା ତୁମର ଝିଅ ତୁମ ଝିଅଟା ଆଉ ଝିଅ ନୁହେଁ ତୁମ ଝିଅଟା ଯାହାକୁ ଦେଲ ସେ ତାଙ୍କ ଘରର ଝିଅ ତାର ତୁମେ ଯେତେବେଳେ ଦେଲ ବାହାଘର କରୁଛୁ ବାହାଘର କରିଥିଲ କନ୍ୟାଦାନ କରୁନ କି କ'ଣ କନ୍ୟାଦାନ କଲା ବେଳେ ଝିଅର କ'ଣ ହେଲା କହିଲ ତା ଗୋତ୍ରଟା ପରିବର୍ତ୍ତନ କଲ ସେ ତୁମ ଗୋତ୍ରର ନୁହେଁ ବୁଝିପାରୁଛ କି ନାହିଁ ସେ ତୁମକୁ ତୁମର ଯାହା ତୁମର ପିତାମାତାକୁ ଶୁଦ୍ଧି ହବ ତାପରେ ସରିଲା ଯେହେତୁ ଜନ୍ମ ହେଇଛି ତୁମ ଗୋତ୍ର ନାହିଁ ତୁମକୁ ତାର ଗୋତ୍ର ପରିବର୍ତ୍ତନ ହେଲା ତାହେଲେ ସିଏ ଯୋଉ ଝିଅଟା ଗୋତ୍ର ଛାଡ଼ିକି ଆସିଲା ସେ ତୁମ ଗୋତ୍ର ପଶିଲା ସେ ତୁମର ଝିଅ ହେଲା ନା ଆଉ ସେ ନା ଆମେ ଦେଖୁଛୁ ଆଉ ଏ ଭାଉଜମାନେ ସବୁ କ'ଣ ଡାକିବେ ବାପା ମା ଡାକନ୍ତି ନା ଆଉ ଶାଶୁ ଶ୍ୱଶୁର ଡାକନ୍ତି କି ବାପା ଆସନ୍ତୁ ଖାଇବେ ମା ଆସନ୍ତୁ ଖାଇବେ
ସେ ଗୋଟେ ମାଆକୁ ଛାଡ଼ିଗଲା, ବାପାକୁ ଛାଡ଼ିଗଲା, କିନ୍ତୁ ଇଏ ଇଏ ଶାଶୁ ଶ୍ୱଶୁର କଣ କରୁଛନ୍ତି, ତାଙ୍କ ଝିଅ ପୁରା ଆଟେନସନ୍ ଦେଉଛନ୍ତି, ବୋଉ ପୁରା ଆଟେନସନ୍ ଦେଉନାହାନ୍ତି। ସେ ମୋ ସେ ଝିଅଟା କହିଦେଲା, ସେ ନୂଆ ବାହା ହେଇଗଲା। ମୁଁ କହିଲି ହଁ ମା, ତୁ ଆଗକୁ ସତ କଥା, ମୁଁ ତ ସବୁବେଳେ ଗୋଟେ ଆଡୁ କଥା କୁହେ, ବୁଝିପାରୁନଥିଲି। ମୁଁ କଣ ଜାଣିଛି ଦୁନିଆରେ ଏମିତି ଚାଲିଲାଣି ବୋଲି, ମୁଁ ଭାବି ସବୁ ଗୁରୁଜନ ମାନେ ସେମିତି ଅଛନ୍ତି ବୋଲି। ଏମିତି ହେଲାଣି? ହଁ ଏମିତି ହଉଛି, ଦେଖୁନାହାନ୍ତି ଆଜ୍ଞା, ତା ପୁଅକୁ ଭଲ ପଚାରିବେ। ସେ ବୋଉ ବୋଉ କହୁଛି ମୋର ଏମିତି ହେଲେ ଆମ ଯାର ପୁଅକୁ ବେଶୀ ଧରିବେ, ତାକୁ ଆଣି ଭଲ ଖାଇବେ, କାରଣ ତା ସ୍ୱାମୀ ଚାକିରି କରୁଛନ୍ତି, ମୋ ସ୍ୱାମୀ ଖଟୁଛନ୍ତି, ମୋତେ ପଚାରିବେ। ତୋର ଦିଟା ବୋଉ ହେଲେ ଦିଟା ଝିଅ, ତମ ଦିଟା ଝିଅ ତୁ ବାତରାନ୍ତର କରୁଛ କି? ଆଚ୍ଛା ତୁମେ ତ ଏଇଟା ନ କରି, ତୁମର ଗୁରୁତ୍ୱ ରହିଲାନି, ତୁମେ ଶାଶୁ ଶ୍ୱଶୁର ଗୁରୁତ୍ୱ ରହିଲାନି, ଦୁଇଟା ସାଇଡ୍ ଏତେ ପିଲା ଛୁଆ ବି ମାନିବେନି। ଗୁରୁତ୍ୱ ରଖିବା ଦରକାର ନା, ଯିଏ ଗୁରୁ ପୋଜିସନ ରହିବେ ତାଙ୍କର ଗୁରୁତ୍ୱ ରହିବା ଦରକାର, ପର୍ସନାଲିଟିସ ଓଡ଼ିଆରେ ତାଙ୍କ ବ୍ୟକ୍ତିତ୍ୱ କୁହାଯାଏ। ଆଚ୍ଛା କିଏ କିଏ ଗୁରୁ ଏଇଟାକୁ ଜାଣିବା ଦରକାର, ଆମର ହେଲେ ଗୁରୁ ଆଧ୍ୟାତ୍ମିକ ଗୁରୁ, ସାଧାରଣ ଯେଉଁମାନେ ବାହାର ଲୋକ ବି ଏସବୁ ଜାଣିବା ଦରକାର। ନୀତିକାର ମୁଁ ସବୁ ଲେଖିଛନ୍ତି ନା, ଉପାଧ୍ୟାୟ ପିତା ଜ୍ୟେଷ୍ଠ ଭ୍ରାତା ଚୈବ ମହିପତି, ଏଇମାନେ ହେଉଛନ୍ତି ଗୁରୁ। ମାତୁଲମ ଶ୍ୱଶୁରମ ସ୍ତ୍ରାତା ମାତାମହ ପିତାମହ ବନ୍ଧୁ ଜ୍ୟେଷ୍ଠମ ପିତୃବ୍ୟଶ୍ଚ ଏତବେ ଗୁରବ ସ୍ମୃତା। ଏ କୁରୁମ ପୁରାଣ ରାଣୀ କହୁଛନ୍ତି, କିଏ କିଏ ଉପାଧ୍ୟାୟ, ଉପାଧ୍ୟାୟ ମାନେ ଯିଏ ବେଦ ପଢ଼ାନ୍ତି, ପାଠ ପଢ଼ାଉଥିଲେ। ଆଗ ତ ପାଠପଢ଼ା ଗୁରୁଙ୍କୁ ଦେଖିଲା ମାନେ ଯେତେ ବୁଢା ହେଲେ ବି ସାର୍ଙ୍କୁ ଦେଖିଲା ମାନେ ଜୁହାର ହଉଥିଲେ, ବର୍ତ୍ତମାନ ମାଷ୍ଟରକୁ ଜୁହାର ହଉଛନ୍ତି, ଭାବିଲେ ଏ କଲେଜ ଟୁ ଯୋଉ ସାଇକେଲ ନେଇଗଲେ ସାର୍ଙ୍କୁ ଜୁହାର ହଉଛନ୍ତି, ସାର୍ଙ୍କ ଆଗରେ ବା ଖଇନି ଖାଇଲେଣି, ସାର୍ କିଏ ଜୁହାର ହଉଛନ୍ତି? ଆମେ ଆମ ଟିଚର ବର୍ତ୍ତମାନ ଦେଖିଲୁ ଜୁହାର ପାଦ ଧରି ଜୁହାର ହଉ, କାରଣ ସେମାନେ ଆମ ଯୋଉ ସବୁ ଶିଖେଇଛନ୍ତି ଆମେ କେବେ ଭୁଲି ପାରିବୁନି। ସେମାନେ ମେଟେରିଆଲିଷ୍ଟିକ ପର୍ସନ ଥିଲେ ବି ଆମ ସବୁ ଏଟିକେଟ୍ ଶିଖେଇଛନ୍ତି, ତାଙ୍କ ସବୁ ପର୍ସନାଲିଟି ଥିଲା, ଏତେ ବ୍ୟକ୍ତିତ୍ୱ ତାଙ୍କର ଥିଲା, କଥା ଭାଷା ଏତେ ଗୁଡ଼ିକ, ଜଣେ ଜଣେ ସାଧୁ ଭଳି ଗମ୍ଭୀର ସେମାନେ ଥିଲେ, ଜ୍ୟୋତିଷ ପିନ୍ଧୁଥିଲେ ପ୍ରାୟ 90% କହିବା ବେଳେ ଗୋଟିଏ ମାଷ୍ଟର ଥାନ୍ତି, ସେ ବେଳେବେଳେ ପ୍ୟାଣ୍ଟ ପିନ୍ଧିକି ଆସନ୍ତି, କାହିଁକି ନା ସେ କୁହନ୍ତି ବାପା ମୁଁ ପ୍ୟାଣ୍ଟ ପିନ୍ଧି କାହିଁକି ଆସିଛି, ସେ ଆସନ୍ତି ନଈ ପାର ହେଇକି ଧୋତି ଆଉ ଯୋଉ ଜଙ୍ଗଲ ଭିତରେ ପୁରା ଚାଲିକି ଆସନ୍ତି, 8 କିଲୋମିଟର 10 କିଲୋମିଟର ଛତା ଧରିକି ସେ ଚାଲିକି ଆସିବେ। ସେ କହିବେ ମୋର ଆଉ ପ୍ୟାଣ୍ଟ ସାର୍ଟ ହେଲେ ଉଦା ହେଇକି ନା କ'ଣ ଧୋତି ହେଲେ ସେ କୁଆଡ଼େ କାଦୁଅ ମାଦୁଅ ମୁଁ ଧୋଇପାରିବିନି, ମ୍ୟାକ୍ସ ଖରାଦିନ ସେ ଧୋତି ପିନ୍ଧିକି ଆସନ୍ତି ନା, ସମସ୍ତେ ଧୋତି ପିନ୍ଧନ୍ତି। ଆଉ ଆଇଡିଆଲ କ୍ୟାରେକ୍ଟର ସେମାନଙ୍କ କଥାଭାଷା ଆମେ ଭଲ ଜିନିଷ ଶିଖେଇଛୁ, ସବୁ ଜୀବନରେ ଡିସିପ୍ଲିନ ଶିଖେଇଛନ୍ତି। ବେଦ କଥା ଛାଡ଼, ଯେଉଁମାନେ ସାଧାରଣ ବିଦ୍ୟା ବି ଶିକ୍ଷା ଦେଉଥିଲେ ସେମାନେ ଏତେ ସୁରେଶ, ଆଜିକାଲି ସବୁ କଣ ହେଇଗଲାଣି, ତ ତାଙ୍କର ପିଲା ଗୋଟେ ମାନେ କୋର୍ସ ଯଦି ଅଧିକା ଛୁଟି ପଡ଼ିଗଲା ସେମାନେ ଘରକୁ ଯିବେନି, ସେମାନେ କହିବେ ଏ ପିଲା ମୋ କୋର୍ସ ମୁଁ ସାରିବି, ଏତେ ନୀତିବାଦୀ ଥିଲେ। ତେଣୁ ସେ କଣ କରିବେ, ହଷ୍ଟେଲରେ ଯଦି ମିଲ୍ ନଥିବ ସେ କହିଦେବେ ତୋ ଘରୁ କହିବୁ ମାଙ୍କୁ ଖାଇବାକୁ ଆଣିବେ, ମୁଁ ଆଜି ରହିଯିବି ଖରାବେଳେ ପାଠ ପଢ଼େଇକି ମୁଁ ସନ୍ଧ୍ୟାବେଳକୁ ଯିବି, ମାଗଣାରେ ପଢ଼ାଉଥିଲେ। ଆଜିକାଲି ସରକାର ଲୋକ ପୁଣି ଆପଏଣ୍ଟମେଣ୍ଟ କରୁଛି, ଜଣେ ଚେକ୍ କର ପାଠ ପଢ଼ା ହେଲା କି ନାହିଁ, ଆଜିକାଲି କୌଣସି ଜିନିଷର କ୍ୱାଲିଟି ନାହିଁ। ଏଥିପାଇଁ ଏ ସମାଜରେ ଗୋଟେ ଘୃଣ୍ୟ ସମାଜ ହେବାକୁ ବସୁଛି, ଯେତେବେଳେ ବ୍ୟକ୍ତିତ୍ୱ ରହୁନି, ନୀତିବାଦ ରହୁନି, ଏଠି ବଞ୍ଚିବାଟା ଗୋଟେ କଷ୍ଟ ହେଇଯିବ, ସ୍ୱାର୍ଥପର ସମାଜ। ଜଣେ ପଇସା ନେଉ ସରକାରରୁ 25,000 30,000 ସେ ତା ରେସ୍ପନ୍ସିବୁଲ, ଜଣେ ଅଫିସର ଲକ୍ଷ ଲକ୍ଷ ଟଙ୍କା ନେଉଛି ସେ ଚେଷ୍ଟା କରୁନି ମୋ ସରକାର କେମିତି ପଇସା ପାଏ, ଆରେ ତୁମ ଗଭର୍ଣ୍ଣମେଣ୍ଟ ପଇସା ଦେଉଛି ତୁମେ କାହିଁ ନେଗ୍ଲେକ୍ଟ କରୁଛ, ତୁମ ପଇସା କେବେ ଭୋଗ କରିପାରିବନି, ୟୁ ୱିଲ୍ ବି ରେସ୍ପନ୍ସିବୁଲ। ତୁମେ କହିପାରିବ ଏଇଟା ସରକାର କାହିଁ ତୁମେ ଧନ ନେଉଛ, ତୁମେ ଯଦି ସରକାର ଭାବୁଛ କରପ୍ସନ୍ ସରକାର, ଚାକିରି ଛାଡ଼, ଚାଷ କର, ଫକା ହଉନି ତୁମେ, ତୁମେ ଧନ ନେଉଛ ନା, ସରକାର ଧନଟା କିଏ ଖାଇଲା, ଖାଇଲା ମୋ କର୍ତ୍ତବ୍ୟ, ମୁଁ ପଇସା ଖାଉଛି ନା, ମୁଁ ଭଗବାନ ମୁଁ ସେ ଲୋକ ମୋତେ ଟଙ୍କା ଦେଉଛି ନା, ମୋତେ କାର୍ଯ୍ୟ କରିବାକୁ ପଡ଼ିବ, ଚିଟିଂ କରିପାରିବେ। ସେମାନେ ସବୁ ବହୁତ ରେସ୍ପନ୍ସିବୁଲ ଟିଚର୍ସ ଥିଲେ, ଆଜିକାଲି ସମସ୍ତଙ୍କୁ ଟିଚର ମାନଙ୍କର ଗାଡି, ମୁଁ ଜାଣିପାର 15 କିଲୋମିଟର ହଁ 10-12 କିଲୋମିଟର ବୈତରଣୀ ରୋଡ଼ରୁ ମୁକୁନ୍ଦପୁର, ଦି ଜଣ ସାର ଡେଲି ଚାଷ କରି ସାରିଗଲେ, ଡେଲି ମାନେ 12 କିଲୋମିଟର 14 କିଲୋମିଟର ପୁଣି ସେତେବେଳେ ସେ ରୋଡ଼ ସବୁ ମାନେ ଯେମିତିକା ରୋଡ଼, ସାଇକେଲ ଧରିକି ସେମ୍ରେ ଧୋତି ପିନ୍ଧିକି ଆସିବେ, ପାଠ ପଢ଼ିବେ, ପୁଣି ସନ୍ଧ୍ୟାବେଳେ ବାହାରିକି ଯିବେ, କେବେ ବି ଛୁଟି ଫୁଟି ଏସବୁ ଆଲାଉ, ହେଡ଼ମାଷ୍ଟର ପୁରା ରାଗିଯିବେ। ଆମ ସାର ଥିଲେ ହେଡ଼ ଟିଚର ଥିଲେ ଗଙ୍ଗାଧର ସାର, ତାଙ୍କ ନାମ ଗଙ୍ଗାଧର, ରାଗିଯିବେ ନାଇଁ ନାଇଁ ଏତେ ଛୁଟି ଦିଆଯାଇପାରିବନି, କୋର୍ସ କମ୍ପ୍ଲିଟ୍ କର। ଏଇଟା ଗୋଟେ ଅତି କେୟାରଲେସ୍ ସୋସାଇଟି ହେଇଗଲାଣି, ଏଇ ସଂସ୍କାର ପିଲାମାନେ ବଢ଼ୁଛନ୍ତି ସେମାନେ ଜାଣିଲେ, ଏଇଟା ଗୋଟେ ଫାଙ୍କା ପୁଲା ସମାଜ, ଯେଉଁମାନଙ୍କ ଜୀବନ ଶୃଙ୍ଖଳା ନାହିଁ ସେମାନେ ଆସି କ'ଣ ଆଧ୍ୟାତ୍ମିକ ଜଗତରେ ପଶିବେ, ସେମାନେ ଡିସିପ୍ଲିନ୍ଟା ବେଳୁ ଶିଖିନାହାନ୍ତି ନା, ରେସ୍ପନ୍ସିବିଲିଟି ଶିଖିନାହାନ୍ତି। ଗୋଟେ ଗଛରେ ପାଣି ଦେବା, ଆମର ଯେଉଁ ଗଛ ଯଦି ଲାଗିଥିବ ସ୍କୁଲ୍ ମାନଙ୍କରେ, ଗଛରେ ପାଣି ଦେବାଟା ଆମର କାମ, ଆଜି ଗଛରେ ପାଣି ଦେଲେ ସେ ମଠରେ ଆସି ମଠ ଗଛରେ ଆସିକି ପାଣି ଦେବ, ଗଛ ପାଣି ଶୁଖିଯାଉ, ମୋର କ'ଣ ହେଉଛି, ମୋର ମଟର ମୋ ଅଫସା ପାଇଲୁ ବସିଲି, ଆମେ ଛୁଆବେଳୁ ଗଛ, ହଷ୍ଟେଲ, ଲାଟ୍ରିନ୍ ବାଥରୁମ୍, ଘାସ ଉପଡ଼ା ସବୁ, ସାର୍ଙ୍କର ବାସନ ଧୁଆ, ତାଙ୍କ ଲୁଗା, ତାଙ୍କ ସାଇକେଲ ପୋଛା, କଳଙ୍କି ଲାଗିଥିବ ମାନେ ପିଟି ପକେଇବେ, ତାହେଲେ ଆମେ ସେଠି ଦାୟିତ୍ୱବୋଧ ଆମର ସେଠି ତିଆରି ହେଇଛି, ସେଥିପାଇଁ ଟିଚର ମାନଙ୍କୁ ଆଜି ଦେଖିଲେ ତାଙ୍କ ପାଦଳାମ ପଡ଼ିଯିବ, ସାଧୁ ହେଲେ ବି ତାଙ୍କୁ ପ୍ରଣାମ କରୁ, ଆମେ ସେ କହ ଆରେ ତୁମେ ପ୍ରଣାମ କରନି ତ ବାବାଜୀ ହେଇଗଲେ, ନାଇଁ 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 ଆମେ ଶିଖିଛୁ ଆପଣଙ୍କ ଦୂରୁ, ଏ ଦାୟିତ୍ୱ ଯୋଉ ଗୁରୁତ୍ୱ ଗୋଟେ ଯୋଉ ଏଇଟା ଗୋଟେ ରେସ୍ପନ୍ସିବଲ ନେବା କାମଟା ଆମେ ତାଙ୍କ ଦୂରୁ ସବୁ ଶିଖିଛୁ, ଏଇଟା ରେସ୍ପନ୍ସିବଲ କାମଟା ନା, ତେଣୁ ଗୁରୁ କାହା କତୁରୁ କ'ଣ, କେତେ ଜଣ ହେଉଛନ୍ତି ଗୁରୁ, ଏଠି କହୁଛନ୍ତି ଶାସ୍ତ୍ର କ'ଣ କହୁଛନ୍ତି, ଉପାଧ୍ୟାୟ, ଯାହା କତୁରୁ ବେଦ ପଢ଼ିଲେ ସେ ଜଣେ ଗୁରୁ, ପିତା, ପିତା ଆମକୁ ଶିଖିଛନ୍ତି ନା, ସେ ଗୁରୁ, ଆଉ ଜ୍ୟେଷ୍ଠ ଭ୍ରାତା ବଡ଼ ଭାଇ ସେ ହେଉଛି ଗୁରୁ, ଆଜିକାଲି ଆଉ କ'ଣ ବଡ଼ ଭାଇ କିଏ ମାନୁଛି ନା କ'ଣ, ବଡ଼ ଭାଇ ସାଙ୍ଗରେ ଝଗଡ଼ା କରିବା ଭିନ୍ନ କରିବା କେମିତି, ଏଇମାନେ ହେଲେ ଗୁରୁ, ଉପାଧ୍ୟାୟ ପିତା ଜ୍ୟେଷ୍ଠ ଭ୍ରାତା ଚୈବ ମହିପତି, ମହିପତି ମାନେ ରାଜା, ସିଏ ହେଲେ ଗୁରୁ, ମାତୁଳ ମାମା, ମାମା ହେଲେ ଗୁରୁ, ବାପା ଚାଲିଗଲା ପରେ ଯଦି ବଡ଼ ଭାଇ ସାଙ୍ଗରେ କିଏ ଝଗଡ଼ା ହୁଏ ଲୋକ ମାମୁଙ୍କୁ ଡାକିବେ, ସଭ୍ୟତାରେ ଗୋଟେ କିଛି ଅଛି କି, ମୋତେ ତ କିଛି ପାଞ୍ଚ ପଇସାରେ ସଭ୍ୟତାକୁ, ସେଥିପାଇଁ ମୋର ବେଳେବେଳେ ଇନ୍ସପିରେସନ୍ ନାହିଁ ଏ ଲୋକମାନଙ୍କୁ କିଛି କହିବା ପାଇଁ, ଏମାନଙ୍କର ଏମାନେ ତ କିଛି ବେଦନୀତିରେ ନାହାନ୍ତି, ଆମକୁ କ'ଣ ତାଙ୍କୁ କ'ଣ କହିବ, ତୁମେ କ'ଣ ଧରିବେ, ଏମାନେ କେବଳ ଗୋଟିଏ ଏଇ ନାମ କୀର୍ତ୍ତନ ଟିକେ, ଯଦି ନାମ କୀର୍ତ୍ତନ କରିବ ତାଙ୍କ ଚେତନା ଟିକେ ପରିବର୍ତ୍ତନ, ଆଉ କିଛି କହିବାଟା ମହାପୁରୁଷ ପାଇଁ ଆସିକି କ'ଣ ନାମଟା ହିଁ କରିଛନ୍ତି, ଫିଲୋସଫିଟା ଡିସ୍କସନ୍ଟା ଯେଉଁମାନଙ୍କ ଶ୍ରଦ୍ଧା ହେଲେ ତାକୁ କୁହ, ନହେଲେ ବେଷ୍ଟ ନାମ କୀର୍ତ୍ତନ, ଆଉ ତାଙ୍କୁ କିଛି ଏଇ ଯେଉଁ ଫିଲୋସଫିକାଲ ବୁକ୍ସ ପ୍ରଭୁପା ଯେଉଁ ଲେଖିଛି ତାଙ୍କୁ ଦିଅ, ଦେଖି ମାନୁନାହାନ୍ତି ନା ଆଜିକାଲି, ଗୋଟେ ଗୁରୁ ବଡ଼ ଭାଇଙ୍କ ସାଙ୍ଗେ ଝଗଡ଼ା କରୁଛନ୍ତି, ଆରେ ଝଗଡ଼ା କରନି, ତୁ ଚଳିପାରୁନ କମ୍ ସେ କମ୍ ଝଗଡ଼ା କରନି, ବେଦନୀତିଟା ଅଛି ନା, ଲୋକ ତ ଭାଇ ଭାଇ ନ ପଡ଼େ, କାହାକୁ ଡାକିବେ, ଗାଁ ଲୋକ ଡାକିବେନି, ମାମୁଁକୁ ଡାକିବେ, ମାମୁଁ ଗୁରୁ ନା, କେଉଁ ହିସାବରେ ଡାକୁଥିଲେ, ଏ କର୍ମ ପୁରାଣ ଆଣିକି କୋର୍ସ କରୁଛନ୍ତି, ଉପାଧ୍ୟାୟ ପିତା ଜ୍ୟେଷ୍ଠ, ପିତା ଜ୍ୟେଷ୍ଠ ଭ୍ରାତା ଚ ମହିପତେ ମାତୁଲମ ଶ୍ୱଶୁର, ଶ୍ୱଶୁର ବି ଗୁରୁ, ବାପା ବୋଲି ଡାକନ୍ତି, ଶ୍ୱଶୁର ଡାକିବେ, ଅସୁବିଧା ପଡ଼ିଲେ ଶ୍ୱଶୁର ଡାକନ୍ତି ନା, ସେ ହେଉଛନ୍ତି, ସିଏ ପୁଣି ପିତା ନା, ଶ୍ୱଶୁର ଆପଣଙ୍କର ଶ୍ୱଶୁର ହେଲେ ସେ କ'ଣ ପିତା ନୁହନ୍ତି କି, ବାପା ବୋଲି କୁହନ୍ତି ନା, ଜ୍ୱାଇଁ କ'ଣ କହିବ, ବାପା ଆସନ୍ତୁ, ଯିଏ ଜଣେ ବାପା ବୋଲି କହିବେ ନା, ଶ୍ୱଶୁର, ଆଚ୍ଛା ତ୍ରାତା ଯିଏ ରକ୍ଷା କରନ୍ତି ଆମକୁ, ସିଏ ବି ଗୁରୁ, ପୁରା ଅତି ବିପଦରୁ ଅତି ଇଏରୁ ରକ୍ଷା କରୁଛନ୍ତି, ସେ ହେଉଛନ୍ତି ଗୁରୁ, ମାତାମହ ପିତାମହ, ପିତାମହ ମାତା ମାନେ କ'ଣ ହେବେ ଓଡ଼ିଆରେ, ଜେଜେ ଅଜା, ସେମାନେ ଆମର ଗୁରୁ, ଆଉ କିଏ ବନ୍ଧୁ, ଯେଉଁମାନେ ବୟସ୍କ ବନ୍ଧୁମାନେ ରହିଲେ, ଆଉ ଜ୍ୟେଷ୍ଠ, ଆଉ ଯେତେ ଜଣ ଜ୍ୟେଷ୍ଠ ରହିଲେ, କାରଣ ଗାଁରେ ବି ସବୁ ଲୋକମାନେ ମାନୁଥିଲେ ନା, ପିତୃବ୍ୟଶ୍ଚ ଏ ପିତୃବ୍ୟ, ଏମାନେ ଗୁରବ ସ୍ମୃତ, ଏମାନଙ୍କୁ ଗୁରୁ ବୋଲି କୁହାଯାଏ, ଏମାନଙ୍କୁ କେବେ ହେଲେ ପୂଜ୍ୟ ପୂଜା ପୂଜ୍ୟ ପୂଜାର ବ୍ୟତିକ୍ରମ, ଯେଉଁମାନେ ପୂଜ୍ୟ ସେମାନଙ୍କ ପୂଜାର ବ୍ୟତିକ୍ରମ କେବେ କରା ହେବନି, କହିଲେ ମଙ୍ଗଳ, ଅର୍ଜୁନଙ୍କ ଯୁକ୍ତିଟା ଏହା, କିନ୍ତୁ ଭଗବାନ କାଟୁଛନ୍ତି ଆଙ୍କର ଗୁରୁତ୍ୱଟା ନାହିଁ, କାହିଁକି ଏ ପୂଜା ପାଇଁ ଯୋଗ୍ୟ ନୁହନ୍ତି, ଯାହାଙ୍କୁ ଭକ୍ତି କୁସୁମରେ ପୂଜା କରିବା ଦରକାର, ତାଙ୍କୁ ବର୍ତ୍ତମାନ ତୁମେ ଅସ୍ତ୍ରରେ ପୂଜା କର, କ୍ରୋଧ କ୍ରୋଧର ତୀକ୍ଷ୍ଣ ଅସ୍ତ୍ର ମାର, କାହିଁକି ଏମାନେ ହରେଇଛନ୍ତି ତାଙ୍କର ଗୁରୁତ୍ୱକୁ, ଏମାନେ ଅନ୍ୟକୁ ସପୋର୍ଟ କରି ଦ୍ରୌପଦୀରେ ବସ୍ତ୍ର ବେଳେ ଏମାନେ କିଛି ବି ନିରବ ରହିଛନ୍ତି, ଭଗବାନଙ୍କ ଯୁକ୍ତି ହେଉଛି ଏହା, ତେଣୁ ୟା ପରେ ଅର୍ଜୁନ କହିକି ତ ସବୁ ଯୁକ୍ତି କଲା ପରେ ସେସବୁ କହିବେ, ନାଇଁ ନାଇଁ ମୁଁ ଆପଣଙ୍କୁ ଶରଣ କଲି, କ'ଣ କରିବି ମୁଁ କିଛି ଜାଣିପାରୁନି, ମୁଁ ଆପଣଙ୍କ ଶିଷ୍ୟ ହେବି, ଭଗବାନ କହିଲେ ନା ତୁ ଶିଷ୍ୟ ହେଇପାରିବୁନି, ତୁ କେମିତି ଶିଷ୍ୟ, ତୋର ଗୋଟେ ମୋ ପ୍ରତି ଗୋଟେ ଗୁରୁତ୍ୱ ଆସୁନି, ଆଉ ଲାଇଟ୍ ଲାଗୁଛି ମୁଁ, ଆଉ ଗୁରୁଙ୍କ ସାଙ୍ଗରେ ଥଟା ମଜା, ତୁମେ ତାଙ୍କ କଥାଟା ତୁମକୁ ଇମ୍ପୋର୍ଟାନ୍ସ ଲାଗୁନି, ସେ କେମିତି ହେବ, ତୁମେ ଯାହାକୁ ମାପି ପାରୁଛ, ତୁମେ ଯାହାକୁ ଜ୍ଞାନ ବୁଦ୍ଧି ବଳରେ ବିଚାର କରିପାରୁଛ, ସେ ତୁମର କେମିତି ଗୁରୁ ହେବେ ହେଇପାରିବେ, ଭଗବାନ କହିଲେ ନା ତୁମେ ଯାହା ବେଶ ଭାଷା କାହା କହୁରୁ ଗୁରୁ, ତାଙ୍କୁ ଗୁରୁ ରୂପରେ ଗ୍ରହଣ କର, କହିଲେ ନା ନାଇଁ ମୁଁ ଆଜିଠୁ ଆଉ ଥଟା ପରିହାସ ହେବିନି, ଆପଣ ହିଁ କେବଳ ମୋର ସମାଧାନ କରିପାରିବେ ସବୁ ଜୀବନରେ, ଆପଣ ମୋତେ କୁହନ୍ତୁ, ତାହେଲେ ନିଶ୍ଚୟାତ୍ମକ କହିବେ, ଭଗବାନ କହିବେ ଠିକ୍ ଅଛି, ତାପରେ ଉପଦେଶ ଆରମ୍ଭ କରିବି, ଆତ୍ମଜ୍ଞାନ ଆରମ୍ଭ, ହରେ କୃଷ୍ଣ, ଜୟ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁ ପାନ ଗୁରୁଦେବ କି ଜୟ, ଗୀତା ଗୌରମାନ।